ॐ नमो भगवते वासुदेवाय। श्रीमद्भगवद्गीता षष्ठाध्याय श्लोक 29।
सर्वभूतस्तम समस्त जीव मध्यरे अवस्थित आत्मानं परमात्मा सर्व समग्र भूतानि जीव च मध्यम आत्मनि आत्मारे इक्षते देखे जगजुक्तात्मा जे कृष्ण चेतन सुरा सर्वत्र सबुठारे समदर्शन समान भावरे देखिबा। शुक्र अनुवाद श्रीमद भक्तिवेदांत स्वामी प्रभुपाद महाराज रायगराजरे एवं श्रीमद गौरवंदेश्वर महाराज ओडियारे जे प्रकृत जोगी से मते समस्त देखे पुनश्च सबु जीवन को मोठारे देखे। वास्तव में एक आत्मतत्वविद जोगी सर्वत्र मते ही देखे। भगवती कहूँ जे कृष्ण चेतनशील जोगी से दिव्य दृष्टा अटे कारण से कृष्ण को ही देखे। से देखे जे कृष्ण समस्त हृदय परमात्मा रूप से विद्यमान ईश्वर सर्वभूताना उद्देश्य अभिनतिष्ठते भगवान परमात्मा रूप से कुकुर और ब्राह्मण उभय हृदय विद्यमान। जे प्रकृत जोगी से एक भल भाव जाने जे भगवान शाश्वत भाव दिव्य अटे से कुकुर कि ब्राह्मण हृदय अवस्थान कले सुधा भौतिक दोषदुष्ट हमें यह भगवान परम निरपेक्षता। आत्मा मध्य प्रत्येक जीव मध्य विद्यमान किंतु से समस्त हृदय न था अर्थात एक आत्मा एक निर्दिष्ट जीव हृदय विद्यमान थाए किंतु से आत्मा सब हृदय न था परमात्मा समस्त हृदय था जीवात्मा और परमात्मा मध्य पार्थक्य। जे प्रकृत जोग साधना न करता से कदापि यह परिष्कार भाव देखिपर ना जे कृष्ण चेतनशील से आस्तिक और नास्तिक उभय हृदय कृष्ण को देखिपे स्मृति यह निम्नगत सिद्ध हो आत्मतत्वात् च मातृत्वात् आत्मा ही परम हरि अर्थात भगवान हूँ समस्त जीवर मूल बीज तेनाली माँ परि एवं से होती पालनकर्ता जपरी माँ सब पाती निरपेक्ष व्यवहार करे, ठीक से हीपरी परम पिता माता समस्त प्रति निरपेक्ष व्यवहार करती फलतः परमात्मा सर्वदा प्रत्येक जीव मध्य अच्छा बाह्यतः प्रत्येक जीव मध्य भगवान शक्ति अवस्थित। सप्तम अध्याय कह भगवान प्रधानतः दुईटी शक्ति अच्छी परा प्रकृति दिव्य शक्ति बा उच्चतर शक्ति एवं अपरा प्रकृति जहाँकि भौतिक शक्ति बा नीचतर शक्ति। यदि जीव भगवान उच्चतर शक्ति अंश तथापि से नीचतर शक्ति द्वारा बंधा हो जीव सर्वदा भगवान शक्ति रही ଦୁଇଟି ଶକ୍ତି ମଧ୍ୟରୁ ଯେକୌଣସି ଗୋଟେ ଶକ୍ତି ମଧ୍ୟରେ ଜୀବ ବରାବର ଅଛି। ଯୋଗୀ ସମଦର୍ଶୀ ଅଟନ୍ତି, କାରଣ ସେ ଜାଣିଥାନ୍ତି ଯେ ଯଦିଓ ଜୀବଗଣ ସେମାନଙ୍କ କର୍ମଫଳ ଯୋଗୁଁ ବିଭିନ୍ନ ସ୍ଥିତିରେ ଅଛନ୍ତି, ତଥାପି ପ୍ରତ୍ୟେକ ସ୍ଥିତିରେ ସେମାନେ ଭଗବାନଙ୍କର ସେବକ ଅଟନ୍ତି। ଜୀବ ଭୌତିକ ସ୍ଥିତିରେ ଥିଲାବେଳେ ଜଡ଼େନ୍ଦ୍ରିୟର ସେବା କରେ, କିନ୍ତୁ ସେ ଯେତେବେଳେ ଦିବ୍ୟ ଶକ୍ତିରେ ବା ଉଚ୍ଚତର ଶକ୍ତିରେ ଅବସ୍ଥାନ କରେ, ସେତେବେଳେ ସିଧାସଳଖ ଭଗବାନଙ୍କ ସେବା କରେ। ଯେପରି ହେଉ, ଜୀବ ଭଗବାନଙ୍କ ସେବକ ଅଟେ। ଯେଉଁ ବ୍ୟକ୍ତି କୃଷ୍ଣ ଚେତନ ଅଛନ୍ତି, ତାଙ୍କର ଏ ସମଦୃଷ୍ଟି ରହିଛି। ତେଣୁ ସର୍ବପ୍ରଥମେ ଉପସ୍ଥିତ ମାତୃବୃନ୍ଦଙ୍କୁ ଆମର ଅନ୍ତରାଷ୍ଟ୍ରୀୟ କୃଷ୍ଣ ଭାବନା ସଂଘ ଭୁବନେଶ୍ୱର କେନ୍ଦ୍ର ତରଫରୁ ଏଇ ଭଗବତ ଗୀତା କ୍ଲାସ୍କୁ ହାର୍ଦ୍ଦିକ ସ୍ୱାଗତ ଜଣାଉଛୁ। ତେଣୁ ଆମର ଏଇ ବର୍ତ୍ତମାନ ଭଗବତ ଗୀତାର ଷଷ୍ଠ ଅଧ୍ୟାୟ, ଯାହାକି ଧ୍ୟାନ ଯୋଗ, ଏ ବିଷୟରେ ଆଲୋଚନା କରୁଛି। ସେ ଧ୍ୟାନ ଯୋଗ କେମିତି କରିବାକୁ ପଡ଼ିବ, ପ୍ରତ୍ୟେକ ଭଗବାନ କହିଛନ୍ତି, ଯୋଗୀ ଜିନିତ ସତତମ ଆତ୍ମାନ ରହସ୍ୟ ସ୍ଥିତ ଏକାକୀ ଯତ ଚିତ୍ତାତ୍ମା ନିରାଶେ ପରିଗ୍ରହ ସୂଚୋଦେଶେ ପ୍ରତିଷ୍ଠାପ୍ୟ ସ୍ଥିର ଆଶ୍ରମାତ୍ମନ ନାତି ଚିତ୍ତ ନାତି ମିଚନ ଜୈଳଜିନ କୁଶୋତ୍ତରମ ତତେକାଗ୍ରମ ମନକୃତ୍ୱା ତତ ଚିତ୍ତେନ୍ଦ୍ରିୟକ୍ରିୟା ଉପବିଶ୍ୟାସନ ଜିଞ୍ଜ ଯୋଗ ମାର୍ଗ ବିଶୁଦ୍ଧ ସମକାଳଶୀର କ୍ରୀଡ଼ା ଧାରଣ ଆଚରଣ ସ୍ୱୟଂ ସମ୍ପ୍ରତ୍ୟ ନାସିକାଗ୍ରଂଶ ବିଶେଷାନ ଲୋକ। ଇଏ ହେଉଛି ପ୍ରାଥମିକ ଆବଶ୍ୟକତା। ଜଣେ ପ୍ରକୃତରେ ଧ୍ୟାନ ହେଉଛି ସତ୍ୟଯୁଗର ପ୍ରୋସେସ୍ ବା ସତ୍ୟଯୁଗର ଉପାୟ ହେଉଛି, ଭଗବାନ ପାଇବାର ଉପାୟ ହେଉଛି ଧ୍ୟାନ ଯୋଗ। କିନ୍ତୁ ଯେହେତୁ ଏ ଭଗବତ ଗୀତା ସବୁ ଯୁଗ ପାଇଁ ପ୍ରଯୁଜ୍ୟ, ସେଥିପାଇଁ ଭଗବାନ ଏଠାରେ ଧ୍ୟାନ ଯୋଗ ବିଷୟରେ କହୁଛନ୍ତି, ଯେଉଁଟା ପ୍ରକୃତରେ ସତ୍ୟଯୁଗର ଉପାୟ। କଳିଯୁଗରେ ସେଇଟା କରିହେବନି, ଅର୍ଜୁନ କହିବେ ପ୍ରଶ୍ନ ପଚାରିବେ, କିନ୍ତୁ ଇଏ ହେଉଛି ଯେଉଁ ଆବଶ୍ୟକତା ରହୁଛି, ଏଇସବୁ ମିନିମମ୍ ପ୍ରାଥମିକ ଆବଶ୍ୟକତା ରହୁଛି। ଏଇଟା ଜଣେ ଏକାକୀ ସ୍ଥାନକୁ ଯିବାକୁ ପଡ଼ିବ, ସେଠି ଗୋଟେ ପବିତ୍ର ସ୍ଥାନରେ ଏଭଳି ଗୋଟେ ଆସନ ବିଷୟ ପଡ଼ିବ ଯେଉଁଠି ଯେଉଁଟା ବହୁତ ଉଚ୍ଚରେ ନଥିବ କି ବହୁତ ନିଚରେ ନଥିବ, ସେଥିରେ ଚୟ ମୃଗ ଚର୍ମ ବିଛାଇବାକୁ ପଡ଼ିବ, ତାପରେ କୁଷ ଘାସ ବିଛାଇବାକୁ ପଡ଼ିବ, ସେଠାରେ ଏଭଳି ଭାବରେ ଗୋଟେ ଆସନ ବସିବାକୁ ପଡ଼ିବ, ସମ କାୟ ଶିର ଗ୍ରୀବା ସମାନ ଭାବରେ ରହିଥିବ, ଏବଂ ସମ୍ପ୍ରକ୍ରିୟ ନାସିକା ନାସିକର ଅଗ୍ରଭାଗକୁ ଦେଖିବାକୁ ପଡ଼ିବ, ଅର୍ଥାତ୍ ଆଖି ପୁରା ଖୋଲା ହେବନି କି ପୁରା ବନ୍ଦ ହେବନି, ଅର୍ଦ୍ଧ ନିମିତ ଚକ୍ଷୁରେ ସେ ନାସିକା ଆଗରକୁ ଦେଖିବାକୁ ପଡ଼ିବ, ଲକ୍ଷ୍ୟ କରିବାକୁ ପଡ଼ିବ, ଏବଂ ବିଭିନ୍ନ ନିୟମ ଅଛି। ନାଥ ସ୍ନତ ଯୋଗସ୍ତି ନ ଚୈକାନ୍ତ ମନସ୍ନତ ନ ଚାହାତି ସ୍ୱପ୍ନଶ୍ଳେଷ ଜାଗ୍ରତ ନୈବଚାର୍ଜୁନ, ଏହିସବୁ ବିଭିନ୍ନ ପ୍ରକାର ନିୟମ ସବୁ ରହିଛି। ଏହି ନିୟମ ପାଳନ କଲେ ଜଣେ ଏ ଧ୍ୟାନ କରିବା ପାଇଁ ଉପଯୁକ୍ତ ହେବ। ତେଣୁ ଏଇ ଧ୍ୟାନ ଯେତେବେଳେ ଜଣେ କରୁଛନ୍ତି, ସେତେବେଳେ ତାଙ୍କର ଅବସ୍ଥା କ'ଣ ହେବ, ଧ୍ୟାନର ଚରମ ଅବସ୍ଥା କ'ଣ, ଧ୍ୟାନ ଚରମ ଅବସ୍ଥା ପୂର୍ବ ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି। କ'ଣ ସେ ଅବସ୍ଥା ନା ପ୍ରଶାନ୍ତ ଜୁଞ୍ଜନୈବ ସଦାତ୍ମାନଂ ଯୋଗିନି ବିଗତ କର୍ମସ ସୁଖେନ ବ୍ରହ୍ମ ସଂସ୍ପର୍ଶଂ ଅତ୍ୟନ୍ତମ ସୁଖମ ଅଶ୍ନୁତି। ଯୋଗୀ ଏଇଭଳି ଭାବରେ ଯେତେବେଳେ ଭଗବାନ ସହ ଯୁକ୍ତ ହେଉଛନ୍ତି, ସେତେବେଳେ କ'ଣ ହେବ ନା ବିଗତ କର୍ମସ, ଯେତେ ପ୍ରକାର ବିଭିନ୍ନ ପ୍ରକାର ପାପ କାର୍ଯ୍ୟରେ ଜଣେ ନିଯୁକ୍ତ ରହୁଛି, କର୍ମସ ବୋଲି ପାପ କାର୍ଯ୍ୟ, କର୍ମସ ପ୍ରକୃତ ଅର୍ଥ ହେଉଛି ଚୈତନ୍ୟ ଚେତନ ବର୍ଣ୍ଣନା କରାଯାଇଛି, ସାଧାରଣତଃ କର୍ମସକୁ ଆମେ କହୁଛୁ ପାପ ବୋଲି, କିନ୍ତୁ କର୍ମସର ଏଠି ଅର୍ଥ କ'ଣ ଦିଆଯାଇଛି, କର୍ମସର ଅର୍ଥ କୁହାଯାଉଛି ଯେ ସମସ୍ତ ପ୍ରକାର ଭୌତିକ ଦୋଷ, ମାନେ ଭୌତିକ ଦୋଷ କ'ଣ ନା ଆମର ରହିଛି ବିଭିନ୍ନ ପ୍ରକାର ବିଚାରଧାରା ରହିଛି, ଏଇଟା ପାପ କାର୍ଯ୍ୟ ଏଇଟା ପୁଣ୍ୟ କାର୍ଯ୍ୟ, ଏସବୁ ବିଚାରଧାରା ରହିଛି, ଏକୁ ଭୌତିକ ଦୋଷ ବୋଲି କୁହାଯିବ। ଆମେ ଭାବୁଥିବା ପୁଣ୍ୟ କାର୍ଯ୍ୟ କରୁଛେ ତ ଆଉ ତାହେଲେ ଅସୁବିଧା କ'ଣ ଅଛି, ଆମେ ତ ପୁଣ୍ୟ କାର୍ଯ୍ୟ କରୁଛେ, ଭଲ କାର୍ଯ୍ୟ କରୁଛେ, ବେଦରେ ରେକମେଣ୍ଡେଡ଼ ଯେଉଁଟା ହେଇଛି ଯାହା ଅନୁମୋଦିତ ହେଇଛି ସେସବୁ କାର୍ଯ୍ୟ କରୁଛେ, ତାହେଲେ କିଛି ଅସୁବିଧା ନାହିଁ, ସେଥିରେ ମଧ୍ୟ ଅସୁବିଧା ଅଛି। ତେଣୁ କୁହାଯାଇଛି ଯେଉଁ କାର୍ଯ୍ୟ ଭଗବତ ଉଦ୍ଦେଶ୍ୟରେ ହେଉନି ସେ ପାପ କାର୍ଯ୍ୟ ହେଉ ବା ପୁଣ୍ୟ କାର୍ଯ୍ୟ ହେଉ, ସେ ହେଉଛି କର୍ମସ। ତେଣୁ ଏହି କର୍ମସ ଯେତେବେଳେ ଭଗବାନଙ୍କ ସହିତ ଜଣେ ଯୁକ୍ତ ହେବ, ଯୋଗୀ ଜୁଞ୍ଜନେଇବ ସଦାତ୍ମାନ ଏହିଭଳି ଭାବରେ ଯେତେବେଳେ ଭଗବାନଙ୍କ ସହିତ ଜଣେ ଯୁକ୍ତ ହେବ, ସେତେବେଳେ ଯୋଗୀ ବିଗତ କର୍ମସ, ସେତେବେଳେ କୌଣସି ତାର ଏହି କର୍ମସ ରହିବ ନାହିଁ ବା ଭୌତିକ ଦୋଷ ରହିବ ନାହିଁ। ତେଣୁ କ'ଣ ହେବ ନା ସେତେବେଳେ ସେ ଆନନ୍ଦ ପ୍ରାପ୍ତ ହେବ, ସେ ସୁଖ ପ୍ରାପ୍ତ ହେବ, ସୁଖେନା ବ୍ରହ୍ମ ସଂସ୍ପର୍ଶ ଅତ୍ୟନ୍ତ ସୁଖମ ଅଶ୍ନୁତି।
ପ୍ରକୃତ ସୁଖ ଅତ୍ୟନ୍ତ ସୁଖ ବୋଲି କୁହାଯାଇଛି, ଆଉ ପୂର୍ବରୁ ସେଇଟା ବର୍ଣ୍ଣନା କରାଯାଇଛି। ଯୋଗ ମାନେ କ'ଣ, ଯେଉଁଟା ଜଲ୍ଲବ୍ଧ୍ୱା ଚାପରଂ ଲାଭଂ ମନ୍ୟତେ ନାଧିକଂ ତଥ ଯସ୍ମିନ୍ ଚିତୋନ ଦୁଃଖେନ ଘୃଣା ବିଚାଲତେ। ଇଏ ହେଉଛି ପ୍ରକୃତ ସୁଖ, ଯେଉଁଟା ସୁଖ ଆତ୍ୟନ୍ତିକ ବହୁତ ଆନନ୍ଦ, ପ୍ରକୃତ ଆନନ୍ଦ ସେଇଟା ପ୍ରାପ୍ତ ହୋଇଛି। ଯେଉଁ ସ୍ଥିତିରେ ପାଇଲେ ଜଲ୍ଲବ୍ଧ୍ୱା ଚାପରଂ ଲାଭଂ, ଆମେ ଭୌତିକ ସ୍ଥିତିରେ ଯେଉଁ ସ୍ଥିତିରେ ଥାଆନ୍ତୁ ନା କାହିଁକି, ଆମେ ରହିବା ନା କାହିଁକି, କିନ୍ତୁ ଯଦି ଆମେ ଜଣେ କୁହାଯିବ ଯେ ଜଣେ ମନେକର କୋଟିଏ ଟଙ୍କା ଦେବା ପାରୁଛି, ବହୁତ ଧନୀ ବ୍ୟକ୍ତି, ତାକୁ ଯଦି କୁହାଯିବ ଆଉ ଗୋଟିଏ କୋଟି ଟଙ୍କା ନେବା ପାଇଁ, ସେ କହିବ ହଁ ମୋର ଆଉ ଦରକାର, ଆହୁରି ଲାଭ ଦରକାର, ବିଜନେସ୍ କରୁଛି ଜଣେ, ବିଜନେସ୍ ଲାଭ କରୁଛି, ସେ ସନ୍ତୁଷ୍ଟ ରହିବନି, ମୋର ଏଇ ନିୟମ ରହିଛି ମୁଁ ଏତିକି ପରସେଣ୍ଟରେ 20%ରେ ଇଏ କରିବି ପ୍ରଫିଟ୍ ନେବି, କିନ୍ତୁ ତାର କିଛି ନିୟମ ନାହିଁ। ଯଦି ଅଧିକ ଜଣେ ଲାଭ ଦେଉଛି, କୌଣସି କାରଣରୁ ଜଣେ ଅଧିକ ଦେଲା, ତାହେଲେ ସେଇଟା ଗ୍ରହଣ କରିବ, ଅଧିକ ଲାଭ ଚାହିଁବା ଜଣେ ଚାହିଁବ। କିନ୍ତୁ ଏଇ ଯେଉଁ ଧ୍ୟାନ ଯୋଗରେ ଜଣେ ଯେତେବେଳେ ଭଗବାନ ସହିତ ଯୁକ୍ତ ହେଉଛନ୍ତି, ସେତେବେଳେ ସେ ଯେଉଁ ପ୍ରକୃତ ଆନନ୍ଦ ପ୍ରକୃତ ଲାଭ ପ୍ରାପ୍ତ ହେଉଛନ୍ତି, ଜଲ୍ଲବ୍ଧ୍ୱା ଚାପରଂ ଲାଭ, ଆମେ ସମସ୍ତେ ଲାଭ କେତେ ଦେଖୁଛେ ନା, ଆମର କମ୍ପାନୀମାନଙ୍କରେ ପ୍ରଫିଟ୍ ଆଣ୍ଡ ଲସ୍ ଷ୍ଟେଟମେଣ୍ଟ ରହୁଛି, ପ୍ରଫିଟ୍ କେତେ ହେଲା କେତେ ଲସ୍ ହେଲା ଏସବୁ ଦେଖାହେଉଛି, ସବୁଠି ସେଇଟା ରହୁଛି। ଆମର ଘରେ ମଧ୍ୟ ଦେଖୁଛେ କେମିତି ଅଧିକା ପଇସା କେଉଁଠି ଖର୍ଚ୍ଚ ହେଇଯାଉ, ସେଇଟାକୁ ବନ୍ଦ କରିବା କେଉଁଠି, ଏଇଟା ପ୍ରଫିଟ୍ ଲସ୍ ଆମେ ସବୁଠି ଦେଖୁଛେ। କିନ୍ତୁ ଇଏ ଯେଉଁ ସ୍ଥିତିରେ ଜଣେ ରହିବ, ଭଗବାନଙ୍କ ସହିତ ଜଣେ ଯୁକ୍ତ ଯୁକ୍ତ ହେଉଛନ୍ତି ଜାଣେ, ସେତେବେଳେ ଆଉ ତାଠାରୁ ଅଧିକ ଆନନ୍ଦ ବା ଅଧିକ କିଛି ଲାଭ ସେ ଜାଣି ଆଉ ତାର ଇଚ୍ଛା ରହିବ, ଏଇଟା ହେଉଛି ଶ୍ରେଷ୍ଠ ଲାଭ ବୋଲି ସେ ଏଇଟା କୁହାଯାଇଛି, ଆଗରୁ କୁହାଯାଇଛି। ତେଣୁ ବର୍ତ୍ତମାନ କୁହାଯାଉଛି ଯେ ଯେଉଁମାନେ ଯୋଗୀ ଯୁଞ୍ଜନ ସଦାତ୍ମ ଆତ୍ମାନ ଗ୍ରହଶ୍ୟ ଯୁଞ୍ଜନ ସଦାତ୍ମାନ ଯୋଗୀ ନିହତ ମାନସ, ନିହତ ମାନସ କହିଲେ ବିଗତ କର୍ମସ, ଯୋଗୀ ବିଗତ କର୍ମସ, ଏବଂ ସୁଖେନ ବ୍ରହ୍ମ ଅତ୍ୟନ୍ତ ଅସ୍ମୃତି, ବ୍ରହ୍ମ ସହିତ ଯେତେବେଳେ ଯୁକ୍ତ ହେବ ବ୍ରହ୍ମ ସଂସ୍ପର୍ଶନ, ସେତେବେଳେ ସେ ଅତ୍ୟନ୍ତ ସୁଖ ପ୍ରାପ୍ତ ହେବ। ଯେଉଁ ସୁଖ କି ଭୌତିକ ସୁଖ ଯେଉଁ ଆମେ ପାଉଛେ, ସେ ହେଉଛି ପୂର୍ବରୁ ବର୍ଣ୍ଣନା କରାଯାଇଛି ପଞ୍ଚମ ଅଧ୍ୟାୟରେ ଯେ ସେ ହେଉଛି ଆଦ୍ୟ ଅନ୍ତର୍ଗନ୍ତ କୁନ୍ତୀ, ନାଇଁ ଯେ ସଂସ୍ପର୍ଶା ଭୋଗା ଦୁଃଖ ଜଣେଇ ହେବ। ଭୌତିକ ଜଗତରେ ଯେଉଁ ସାଧାରଣତଃ ଲୋକମାନେ ଯେଉଁ ଆନନ୍ଦ ପ୍ରାପ୍ତ ହେଉଛନ୍ତି, ସେଇଟା କି ଆନନ୍ଦ ନା, ଏଇ ସଂସ୍ପର୍ଶଟା, ଏଇ ଶରୀର ସମ୍ବନ୍ଧୀୟ ଜ୍ଞାନ ଆନନ୍ଦ ବା ଭୌତିକ ଆନନ୍ଦ ସେମାନେ ପ୍ରାପ୍ତ ହେଉଛନ୍ତି। ତେଣୁ ସିଏ ହେଉଛି ଯେଇ ସଂସ୍ପର୍ଶ ବା ଦୁଃଖ ଜଣେ ଅଟେ, ଜଣେ ସୁଖ ପାଇବା ପାଇଁ ହେଲେ ବହୁତ ଦୁଃଖ କରିବାକୁ ପଡ଼ୁଛି। ଜୟ ଶ୍ରୀ ଗୁରୁଦା ଶ୍ରୀ କୃଷ୍ଣ ବଳରାମ ଶ୍ରୀ ଜଗନ୍ନାଥ। ଏବେ ବର୍ତ୍ତମାନ ସମ୍ବାଦପତ୍ର ଆପଣ ପଢ଼ୁଥିବେ ପୋସ୍କୋ ପାରାଦ୍ୱୀପରେ ପୋସ୍କୋ କାରଖାନା ତିଆରି ହେବା ପାଇଁ, ଷ୍ଟିଲ୍ କାରଖାନା ତିଆରି ହେବା ପାଇଁ କେତେ ଗଣ୍ଡଗୋଳ ଚାଲିଛି, କିନ୍ତୁ ତଥାପି ପୋସ୍କୋ କମ୍ପାନୀ ପ୍ରଥମେ ସେ ଆସିକି ଆମର ଏଇଠି ଦେଇଥିଲେ, ମହାପ୍ରସାଦ ଦେଇଥିଲେ ଆମ ଭକ୍ତମାନଙ୍କୁ, ଏଇ ମନ୍ଦିର ରେଷ୍ଟୁରାଣ୍ଟ ପ୍ରସାଦ ଦେଇଥିଲେ। ଏଇ ଯେଉଁ ଆନନ୍ଦ ପାଇବେ, ଯେଉଁ ପ୍ରଫିଟ୍ ପାଇବେ, ତା ପାଇଁ କେତେ ଦୁଃଖ ସେ ଭୋଗୁଛନ୍ତି। ବର୍ତ୍ତମାନ ବୋମା ମାଡ଼ରେ କେତେ ଲୋକ ମରିଗଲେଣି, ସବୁବେଳେ ତା ବିରୁଦ୍ଧରେ ଚାଲିଛି ଆନ୍ଦୋଳନ ଚାଲିଛି, ତା ଭିତରେ ସେମାନେ ଚେଷ୍ଟା କରୁଛନ୍ତି କେମିତି ଆମେ ଗୋଟେ ଫ୍ୟାକ୍ଟ୍ରି କରିଦେଲେ ଆମର ବିଜନେସ୍ ହେବ, ପଇସା ଆସେ, ପ୍ରଫିଟ୍ ଆସେ। ଭୌତିକ ଆନନ୍ଦ ହେଉଛି ସେଇଭଳି ଭାବେ, ସବୁ ଭୌତିକ ଆନନ୍ଦ ଭଗବାନ ଭଗବତ ଗୀତା ପଞ୍ଚମ ଅଧ୍ୟାୟରେ କହୁଛନ୍ତି ଯେହି ସଂସ୍ପର୍ଶ ବୋବା ଦୁଃଖ ଯୋନଇ ହେବ, ଏଇ ଯେଉଁ ଆନନ୍ଦ ପ୍ରାପ୍ତ ହେଉଛନ୍ତି ସେ ଦୁଃଖରୁ ଆସୁଛି, ଦୁଃଖରୁ ସେମାନେ ପ୍ରାପ୍ତ ହେଉଛି, ଦୁଃଖ ଯୋନ ତାର ଉତ୍ସ ହେଉଛି ବା ମୂଳ ହେଉଛି ଦୁଃଖ। ଏବଂ ଯଦି ବା କିଛି ସେମାନେ ସୁଖ ପାଉଛନ୍ତି ଆଦ୍ୟ ଅନ୍ତମନ୍ତ କୁହନ୍ତି, ଇଏ ଯେଉଁ ସୁଖର ଆଦ୍ୟ ଅଛି ସେ ସୁଖର ଅନ୍ତ ମଧ୍ୟ ଅଛି, ନ ଦେଶର ମତେ ବୁଦ୍ଧ, ଯେଉଁମାନେ ବୁଦ୍ଧିମାନ ବ୍ୟକ୍ତି ସେମାନେ ସେଥିରେ ଆନନ୍ଦିତ ହୁଅନ୍ତି ନାହିଁ। ତେଣୁ ଯେଉଁମାନେ ବୁଦ୍ଧିମାନ ବ୍ୟକ୍ତି ସେମାନେ ଏଇ ଭଗବାନଙ୍କ ସହିତ ଯୁକ୍ତ ହୋଇକରି ସେମାନେ ଆନନ୍ଦ ପ୍ରାପ୍ତ ହୁଅନ୍ତି, ଯେଉଁଟା କହିଲା ଯେ ସୁଖେନ ବ୍ରହ୍ମ ସଂସ୍ପର୍ଶ ଅତ୍ୟନ୍ତ ସୁଖମ ସ୍ମୃତି, ବହୁତ ଆନନ୍ଦ ସେମାନେ ପ୍ରାପ୍ତ ହେବେ। ଆ ପୂର୍ବରୁ ବହୁତ ବିଷୟ ବର୍ଣ୍ଣନା କରେ, ସେ ବିଷୟ ଯୋ ଅନ୍ତ ରାମ ଅନ୍ତ ସୁଖ ଅନ୍ତ ଜ୍ୟୋତି ଗଛ ସହଯୋଗୀ ବ୍ରହ୍ମ ନିର୍ବାଣ ବ୍ରହ୍ମଭୂତ ଅଧିକ ଅଛନ୍ତି। ପ୍ରକୃତରେ ଆନନ୍ଦଟା ଆମ ଭିତରେ ଅଛି, ଆମେ ଖୋଜୁଛେ ବାହାରେ, କାରଣ ଆମେ ହେଉଛେ ଆନନ୍ଦମୟ। ବେଦାନ୍ତ ସୂତ୍ର ବର୍ଣ୍ଣନା କଲେ ଆନନ୍ଦମୟ ଭ୍ୟାସା, ଭଗବାନ ହେଉଛନ୍ତି ସଚିଦା ଆନନ୍ଦମୟ, ଏବଂ ଆମେ ଭଗବାନ ହିସାବରେ ଆମେ ମଧ୍ୟ ଆନନ୍ଦମୟ। କିନ୍ତୁ ଆମେ ସେ ଆନନ୍ଦକୁ ଏ ଭୌତିକ ଜଗତରେ ଖୋଜି ବୁଲୁଛୁ, ଯେଉଁଟା ଯେତେ ଆନନ୍ଦ ପାଇଲେ ମଧ୍ୟ ସେ ତୃପ୍ତ ହୋଇପାରିବ ନାହିଁ। ଜଣେ ତ୍ରିଲୋକ ପ୍ରାପ୍ତ ହେଲେ ମଧ୍ୟ ସେ ତାର ଆନନ୍ଦ ପ୍ରାପ୍ତ ହୋଇପାରିବ, ଆହୁରି ଅଧିକ ଆନନ୍ଦ ଚାହିଁବ। କିନ୍ତୁ ଭଗବତ ଆନନ୍ଦ ଯେଉଁ ପ୍ରାପ୍ତ ହେବ ସେତେବେଳେ ସେ ଶ୍ରେଷ୍ଠ ଆନନ୍ଦ ପ୍ରାପ୍ତ, ତାଠାରୁ ଆଉ ଅଧିକ ଲାଭ ସେ ପାଇବା ପାଇଁ ଚାହିଁବ। ତେଣୁ ଏଇ ଯେଉଁ ବ୍ରହ୍ମ ସଂସ୍ପର୍ଶ, ବ୍ରହ୍ମ ସହିତ ଯୁକ୍ତ ହେଉଛନ୍ତି, ଏଇ ଯେଉଁ କୁହାଗଲା ପୂର୍ବ ଶ୍ଳୋକରେ, ସେ ବ୍ରହ୍ମ ସୁଖଟା କ'ଣ ଏଇଠି କୁହାଯାଉଛି? ବ୍ରହ୍ମ ସଂସ୍ପର୍ଶ ଯେଉଁ କୁହାହେଉଛି ସେ ସ୍ତର କ'ଣ ନା, ସେ ସ୍ତରକୁ ଯେତେବେଳେ ଜଣେ ଆସିବ, ବ୍ରହ୍ମଙ୍କ ସହିତ ଜଣେ ଯୁକ୍ତ ହୋଇପାରିବ ଜ୍ଞାନ ମାଧ୍ୟମରେ, ଅନ୍ତିମ ଫଳ ହେଉଛି ସମାଧି। ଅଷ୍ଟାଙ୍ଗରେ ବର୍ଣ୍ଣନା କରାଯାଇଛି, ପାତଞ୍ଜଳିକର ଅଷ୍ଟାଙ୍ଗରେ ବର୍ଣ୍ଣନା କରାଯାଇଛି, ଯମ, ନିୟମ, ପ୍ରାଣାୟାମ, ଧ୍ୟାନ, ଧାରଣା, ପ୍ରତ୍ୟାହାର, ସମାଧି, ଏ ଆଠଟି ପ୍ରୋସେସ୍ ରହିଛି ଅଷ୍ଟାଙ୍ଗ ଯୋଗ ବୋଲି କୁହାଯାଉଛି। ଅଷ୍ଟମ ଅଧ୍ୟାୟ ମଧ୍ୟ ବର୍ଣ୍ଣନା କରାଯିବ, ଆଉଥରେ ତାକୁ ଆଉଥରେ ବିସ୍ତାର ଭାବରେ ବର୍ଣ୍ଣନା କରାଯିବ। ଏ ଷଷ୍ଠ ଅଧ୍ୟାୟ ଏବଂ ଅଷ୍ଟମ ଅଧ୍ୟାୟରେ ଏଥିରେ ଏଇ ଧ୍ୟାନ ଯୋଗ ବା ଅଷ୍ଟାଙ୍ଗ ଯୋଗ ବିଷୟରେ ବର୍ଣ୍ଣନା କରାଯାଇଛି। ତେଣୁ ଜଣେ ଯେତେବେଳେ ଅନ୍ତିମ ସ୍ତର ସମାଧି ସ୍ତରରେ ଯେତେବେଳେ ପହଞ୍ଚିବ, ସେତେବେଳେ କେମିତି ତା'ର ଲକ୍ଷଣ କ'ଣ ବା ତା'ର କ'ଣ ସବୁ ଫଳ ସେ ପ୍ରାପ୍ତ ହେବ ନା, ଏଇ ସର୍ବଭୂତସ୍ଥ ମହାତ୍ମା, ସର୍ବଭୂତ ଯେତେ ଜୀବ ଅଛନ୍ତି ବା ଏ ଭୌତିକ ଯେଉଁ ଭୂତ ଅଛି, ଭୂମି, ଜଳ, ଅଗ୍ନି, ବାୟୁ, ଆକାଶ, ସବୁଠାରେ ସର୍ବଭୂତ ସର୍ବଭୂତସ୍ଥ ମହାତ୍ମା ଭଗବାନଙ୍କୁ ସେ ଦର୍ଶନ କରିବେ, ପରମାତ୍ମା ଦର୍ଶନ କରିବେ। ତାଙ୍କର ଚକ୍ଷୁର ଯେଉଁ ଶକ୍ତି ରହିଛି, ସେ ଚକ୍ଷୁର ଶକ୍ତି ସେଇଭଳି ଭାବରେ ସେମାନେ ବର୍ଦ୍ଧିତ ହେବେ। ଚକ୍ଷୁ ଆମର ବର୍ତ୍ତମାନ ସଙ୍କୁଚିତ ଶକ୍ତି ପ୍ରାପ୍ତ ହେଉଛି, ଆମେ ଯେଉଁ ଦେଖୁଛେ କେମିତି ଦେଖୁଛେ, ନିର୍ଦ୍ଦିଷ୍ଟ ଲାଇଟ୍ ଥିବ, ନିର୍ଦ୍ଦିଷ୍ଟ ଆଲୋକ ଥିବ, ନିର୍ଦ୍ଦିଷ୍ଟ ଦୂରତାରେ ଥିବ, ତାହେଲେ ଆମେ ଦେଖିପାରିବୁ। ଯଦି ଆଲୋକ କମିଯିବ ବା ଦୂରତାଟା କମ ଅଧିକ ହେଇଯିବ ବା ଅତି ପାଖ ହେଇଯିବ, ତାହେଲେ ଆମେ ଦେଖିପାରିବାନି। ଏ ପ୍ରସଙ୍ଗରେ ଆମ ଶିଶୁ ରାଧାକାନ୍ତ ସ୍ୱାମୀ ମହାରାଜ ବୋଲି କଥା କହନ୍ତି, ଗୋଟେ ଆଶ୍ରମରେ ଜଣେ ଗୁରୁ ଥିଲେ, ଆଖି ଆଖିର ଯେଉଁ ଶକ୍ତି ଅଛି ଆମର ଚାଳିଶ ହେଇଯାଉଛି, ଚାଳିଶ ବର୍ଷ ହେଲେ ଚାଳିଶ ହେଇଯାଉଛି, ଶକ୍ତି କମିଯାଉଛି ଚକ୍ଷୁର। ଏବଂ ଯେତେବେଳେ ଆଖିରେ କ'ଣ ତା କୁହନ୍ତି ଯେଉଁଗୁଡ଼ାକ ତରଳ ନା କ'ଣ ଗୋଟେ ଅଛି, ଯେଉଁ ମୋତିଆ କୁହନ୍ତି ଯେଉଁ ଅପରେସନ୍ ହେଉଛି, ସେତେବେଳେ ହେଉଛି ଆଖି କିଛି ଦୁଶିବନି। ଯେଉଁମାନେ କୁହନ୍ତି ଅନ୍ଧାର କ'ଣ ରୋଗ ହେଇଛି, ସେମାନେ ଅନ୍ଧାର ହେବେ ବୋଲି ସେମାନେ ଦେଖିପାରିବେନି। ତେଣୁ ଏଇ ଯେଉଁ ଚକ୍ଷୁରେ ଯେଉଁ ରହିଛି, ଯଦି ଜଣେ ଅଁଳା ଖାଇବ, ଅଁଳା ଅମଳା ଯଦି ଖାଇବ, ତାହେଲେ ଚକ୍ଷୁର ଶକ୍ତି ଅଧିକ ହେବ। ଆମ ସେ ରାଧାମୂର୍ତ୍ତି ସମୟରେ କହନ୍ତି, ସେ ତାଙ୍କର ଥରେ ସେମିତି ଚକ୍ଷୁର ପ୍ରୋବ୍ଲେମ୍ ହେଇଥିଲା, ଆଖି ପ୍ରୋବ୍ଲେମ୍ ହେଇଥିଲା। ତେଣୁ ଅନ୍ୟ ଡାକ୍ତରମାନେ କେତେଜଣ କହିଲେ ତୁମେ ଚଷମା ନିଅ, କିନ୍ତୁ ଜଣେ ତାଙ୍କୁ ଜଣେ ଭକ୍ତ ଜଣେ କହିଲେ ଯେ ଆପଣ ଚଷମା ବ୍ୟବହାର ନ କରିକି ଅଁଳାଟା ଖାଆନ୍ତୁ, ଅଁଳା ଖାଇଲେ ଆପଣ ଚକ୍ଷୁର ଶକ୍ତି ବୃଦ୍ଧି ହେବ। ତେଣୁ ସେ ଅଁଳା ଖାଉଥିଲେ, ତେଣୁ ସେ ବର୍ତ୍ତମାନ ମଧ୍ୟ ତାଙ୍କର ଚଷମା ଦରକାର ହେଉଛି, ସେମିତି କରୁଛନ୍ତି। ସେ ଗୋଟେ କଥା କୁହନ୍ତି, ଯେ ଗୋଟେ ଆଶ୍ରମରେ ଜଣେ ଗୁରୁ ଥିଲେ, ସେ ସେଇ ଅଁଳା ଖାଉଥିଲେ, ତାଙ୍କର ଚକ୍ଷୁର ଶକ୍ତି ବୃଦ୍ଧି ହେବ। ଅଁଳାର ବହୁତ ଗୁଣ ରହିଛି, ତ୍ରିଫଳା ବୋଲି କହନ୍ତି, ଅଁଳା, ବାହାଡ଼ା, ଅରିଡ଼ା, ଏ ତିନିଟାକୁ ତ୍ରିଫଳା ବୋଲି କହନ୍ତି, ଆର ବହୁତ ଶକ୍ତି ରହିଛି, ଆୟୁର୍ବେଦିକ ଶାସ୍ତ୍ରରେ ବର୍ଣ୍ଣନା କରାଯାଇଛି। କିନ୍ତୁ ଜଣେ ଶିଷ୍ୟ କ'ଣ କରିଛି, ତାର କହିଲା ଗୁରୁଙ୍କୁ, ଏ ଗୁରୁଦେବ ମୁଁ ଦିନବେଳେ ବି ତାରାମାନଙ୍କୁ ଦେଖିପାରୁଛି, ଦିନରେ ତାରା ଅଛନ୍ତି କିନ୍ତୁ ଆମେ ଦେଖିପାରୁନୁ, କାହିଁକି ନା ସୂର୍ଯ୍ୟର ଯେଉଁ ପ୍ରକାଶ ରହିଛି ସେଥିରେ ସବୁ ସେମାନେ ନିଷ୍ପ୍ରଭ ହେଇଯାଉଛନ୍ତି। ତେଣୁ ଗୁରୁଦେବ ଜାଣିପାରିଲେ, କହିଲେ ତୁ ସେସବୁ ଅମଳା ସବୁଥିରେ ସବୁ ଖାଇଦେଲୁ କି? ନା, ସବୁ ମୁଁ ଖାଇଦେଇଛି। ତେଣୁ ଚକ୍ଷୁର ଶକ୍ତି ବଢ଼ିବ। ଭଗବାନ କହୁଛନ୍ତି ଅର୍ଜୁନଙ୍କୁ, ଦିନ ତୁମାନ ଶକ୍ତି ସେ ଦଷ୍ଟୁ ମନେ ନେଇବ ସୋ ଚକ୍ଷୁଷା ଦିବ୍ୟମ ଦଦାମିତ ଚକ୍ଷୁ ପଶ୍ଚିମେ ଯୋଗମେଶ୍ୱର। ଯେଉଁ ଭଗବାନ ତାଙ୍କର କ'ଣ ଏକାଦଶ ଅଧ୍ୟାୟରେ ଯେଉଁ ଦେଖାଉଛନ୍ତି, ତାଙ୍କର ବିଶ୍ୱରୂପ ଦେଖାଉଛନ୍ତି, ସେ କହୁଛନ୍ତି ତମେ ଏଇ ଚକ୍ଷୁ ମାଧ୍ୟମରେ ଦେଖିପାରିବନି, ମୋର ରୂପକୁ ଦେଖିପାରିବନି। ଆମର ବିଶ୍ୱନାଥ ଚକ୍ରବର୍ତ୍ତୀକୁ ବଳଦେବ ଦେବସ୍ୱାମୀ ସବୁ କହୁଛନ୍ତି, କୋଟି କୋଟି ବର୍ଷ ଭ୍ରମଣ କାଳରେ ଯେଉଁଟା ଦେଖି ନ ପାରିବ ସେଇଟା ଗୋଟିଏ ସ୍ଥାନରେ ସେ ଦେଖୁଛନ୍ତି, ସେ ଦିବ୍ୟ ଚକ୍ଷୁ ତାଙ୍କୁ ଦେଇଛନ୍ତି। ଦିବ୍ୟମ ଦଦାମ ଚକ୍ଷୁ ପଶ୍ଚିମେ ଯୋଗମେଶ୍ୱର, ମୁଁ ତୁମକୁ ଦିବ୍ୟ ଚକ୍ଷୁ ପ୍ରଦାନ କରୁଛି ଯାହାଫଳରେ ତୁମର ଯୋଗେଶ୍ୱର ଦେଖିପାରିବ। ଅନ୍ତିମରେ ସଞ୍ଜୟ ମଧ୍ୟ ସେ କହିବେ ଯେ ସଞ୍ଜୟ କେଉଁଠି ବସୁଛନ୍ତି, ସିଏ ରହୁଛନ୍ତି ହସ୍ତିନାପୁରରେ, ଯୁଦ୍ଧ ହେଉଛି କେଉଁଠି, କୁରୁକ୍ଷେତ୍ର, ମାନେ 150 kilometers କେତେ ଏମିତି ଦୂରତା ରହିଛି, ସେଇଠି ସିଏ ବସିକି ଦେଖୁଛନ୍ତି। ଅନ୍ତିମରେ ସେ କହିବେ କେମିତି ସେ ଦେଖିପାରିବେ, ଟିକେ ବ୍ୟାସ ପ୍ରସାଦା ସୁତବା ଏତଦ୍ ଗୁହ୍ୟମ ଅହମ୍ ପରମ, ଯୋଗ ଯୋଗେଶ୍ୱରନାଥ କୃଷ୍ଣ ସାକ୍ଷାତ କଥା ଦର୍ଶନ ଖାଲି ଶୁଣୁଛନ୍ତି ତା ନୁହଁ ମାନେ ଖାଲି ଦେଖୁଛନ୍ତି ତା ନୁହଁ ଶୁଣୁଛନ୍ତି ମଧ୍ୟ ଆମେ ଯେମିତି ଟିଭିରେ ଦେଖୁଛେ ସେଇଭଳି ଭାବରେ ସେ ବ୍ୟାସଙ୍କ କୃପାରୁ ସବୁ ଦେଖିପାରୁଛନ୍ତି ଯେତେବେଳେ କୁରୁକ୍ଷେତ୍ର ଯୁଦ୍ଧ ଆରମ୍ଭ ହେଲା ବ୍ୟାସଦେବ ସେତେବେଳେ ଆସିକରି ଧୃତରାଷ୍ଟ୍ର କହିଲେ ତମେକୁ ମୁଁ ଚକ୍ଷୁ ପ୍ରଦାନ କରିବି ସେ ଧୃତରାଷ୍ଟ୍ର ତ ଅନ୍ଧ ନା ଦେଖିପାରୁନାହାନ୍ତି ତେଣୁ ସେଇଠି ମୁଁ ତୁମକୁ ଚକ୍ଷୁ ପ୍ରଦାନ କରିବି ତମେ ଦେଖିପାରିବ ସେଠି ଠିକ ନା ନା ମୁଁ ଆଉ ଅନ୍ତିମ ସମୟରେ କାହିଁକି ମୁଁ ଚକ୍ଷୁ ଗ୍ରହଣ କରିବି ମୋର ସେକ୍ରେଟାରୀ ଯିଏ ଅଛନ୍ତି ସଞ୍ଜୟ ସଚିବ ଯିଏ ଅଛନ୍ତି ତାଙ୍କୁ ପ୍ରଦାନ କରେ ତେଣୁ ସେ ତାଙ୍କୁ ଦେଇଛନ୍ତି ସେ ଦେଖିପାରୁଛନ୍ତି ବ୍ୟାସ ପ୍ରସାଦ ସୁତବା ଏତଦ୍ ଗୁହ୍ୟ ମହମ୍ ପରାଣ ବହୁତ ଗୁହ୍ୟ ଜ୍ଞାନ ବହୁତ ଗୁହ୍ୟ ଯେଉଁ ଭଗବାନଙ୍କର ଯେଉଁ ବିଶ୍ୱରୂପ ସେଟା ସମସ୍ତେ ଦେଖିପାରୁନାହାନ୍ତି ଯେଉଁମାନେ ପ୍ରଭୁପାଦ ମହାରାଜ କହିଛନ୍ତି ଯେଉଁମାନେ ସେହିଭଳି ଭାବରେ ଉନ୍ନତ ସ୍ତରରେ ଅଛନ୍ତି ସେମାନେ ସେଇଟା ଦେଖିପାରୁଛନ୍ତି ସମସ୍ତେ ଦେଖିପାରୁନାହାନ୍ତି ତେଣୁ ସଞ୍ଜୟ କହୁଛନ୍ତି ବ୍ୟାସଙ୍କ କୃପାରୁ ମୁଁ ଏଇଟା ଦେଖିପାରୁଛି ବ୍ୟାସ ପ୍ରସାଦ ସୁତବାନ ଏତଦ୍ ଗୁହ୍ୟ ମହମ୍ ପରାଣ ଯୋଗ ଯୋଗେଶ୍ୱର କୃଷ୍ଣ ସାକ୍ଷାତ କଥିତ ସ୍ୱୟଂ ଭଗବାନ ସ୍ୱୟଂ ଯାହା କହୁଛନ୍ତି ଅର୍ଜୁନକୁ ଏବଂ ଅର୍ଜୁନ ଯାହା ଭଗବାନ କହୁଛନ୍ତି ସବୁକିଛି ସେ ଶୁଣୁଛନ୍ତି ଦେଖୁଛନ୍ତି ତେଣୁ ଇଏ ହେଉଛି ଚକ୍ଷୁର ଅଧିକ ଶକ୍ତି ପ୍ରାପ୍ତ ହେଉଛନ୍ତି ସେମାନେ ତେଣୁ ଏଠି କୁହାଯାଉଛି ତେଣୁ ସେଇଭଳି ଭାବରେ ଯେଉଁମାନେ ସର୍ବଭୂତସ୍ତମ ସର୍ବଭୂତ କହିଲେ ଆମର ଏଠି ପଞ୍ଚ ମହାଭୂତ ରହିଛି ଭୂମି ଜଳ ଅଗ୍ନି ବାୟୁ ଆକାଶ ହେଉଛି ପଞ୍ଚ ମହାଭୂତ ଏବଂ 84 ଲକ୍ଷ ଜୀବ ଅଛନ୍ତି ସେମାନେ ମଧ୍ୟ ଭୂତ ବୋଲି କହୁଛନ୍ତି ଜୀବ ଭୂତ ମହାଭାବ ବୋଲି କହୁଛି ତେଣୁ ସବୁଠାରେ ଜଳ ସ୍ଥଳ ଆକାଶ ଆମର ଗୀତ ଅଛି ଯେଉଁ ଜଳ ସ୍ଥଳ ବନଗିରି ଆକାଶ ତୁମ ଲୀଳା ସବୁଠାରେ ପ୍ରକାଶ ସବୁଠାରେ ଭଗବାନଙ୍କ ଲୀଳା ରହିଛି କିନ୍ତୁ ଯେଉଁମାନେ ସେଇ ଶକ୍ତି ପ୍ରାପ୍ତ ହେଇନାହାନ୍ତି ଚକ୍ଷୁ ତାଙ୍କର ସେତିକି ଶକ୍ତି ପ୍ରାପ୍ତ ହେଇନି ସେମାନେ କେଉଁଠି ଭଗବାନ କାହାନ୍ତି ଯେଉଁମାନେ ନାସ୍ତିକ ସେମାନେ କେମିତି ଭଗବାନ କାହାନ୍ତି ଭଗବାନ ତ କେଉଁଠି ନାହାନ୍ତି କ'ଣ ସବୁ ଅଛନ୍ତି ନା ଏଇ ସବୁ ଅସତ୍ୟଙ୍କ ପ୍ରତିଷ୍ଠାନ୍ତ ଏଇ ଜାଗା ଦାହୁର ନିଶ୍ୱରମ ଏଇସବୁ ଯେଉଁ ଭୂତ ପ୍ରକୃତି ସବୁ ରହିଛି ଏସବୁ ତା ମନୋମନ ହେଇଯାଇଛି ଏଥିରେ କୌଣସି ନିୟନ୍ତ୍ରଣକାରୀ ନାହାନ୍ତି କିନ୍ତୁ ଯେଉଁମାନେ ଉନ୍ନତ ସ୍ତରରୁ ଗଲେଣି ସେମାନଙ୍କର ଚକ୍ଷୁ କିଭଳି ଭାବରେ ସେମାନେ କ'ଣ ଦେଖୁଛନ୍ତି ଆଉ ସର୍ବଭୂତସ୍ତମ ଆତ୍ମାନ ପରମାତ୍ମା ସବୁଠାରେ ଅଛନ୍ତି ବିଦ୍ୟମାନ ଅଛନ୍ତି ସବୁକିଛି ଭଗବାନଙ୍କର ଆ ପରସ୍ୱତରେ କୁହାଯିବ ଯେଉଁମାନେ ପଶ୍ୟନ୍ତି ସର୍ବତ୍ର ଯାହା ଦେଖିଲେ ମଧ୍ୟ ସେ ଭଗବାନଙ୍କୁ ଦର୍ଶନ କରୁଛନ୍ତି ଚେତନ ଚେତନ ବର୍ଣ୍ଣନା କରାଯାଇଛି ସ୍ଥାବର ଜଙ୍ଗମ ଦେଖେ ନା ଦେଖେ ତାର ମୂର୍ତ୍ତି ଯେଉଁମାନେ ଭଗବାନ ଭକ୍ତ ନୁହନ୍ତି ସେମାନେ କ'ଣ ଦେଖୁଛନ୍ତି ନା ସ୍ଥାବର ସ୍ଥାବର ହେଉଛି 20 ଲକ୍ଷ ସ୍ଥାବର 20 ଲକ୍ଷ 20 ଲକ୍ଷ ପ୍ରକାର ସ୍ଥାବର ଜୀବ ଅଛନ୍ତି ଗଛଲତା ଇତ୍ୟାଦି 20 ଲକ୍ଷ ପ୍ରକାର ଏବଂ ଜଙ୍ଗମ କହିଲେ ଆଉ ଯେତେ ରହିଲେ 64 ଲକ୍ଷ ପ୍ରକାର ଜୀବ ଏମାନେ ଅଛନ୍ତି ଜଙ୍ଗମ ଚାଲି ବୁଲି ପାରୁଛନ୍ତି ବିଭିନ୍ନ ସ୍ଥାନକୁ ଯାଇପାରୁଛନ୍ତି କିନ୍ତୁ ସେମାନଙ୍କୁ ଦେଖିଲେ ମଧ୍ୟ ସ୍ଥାବର ଜଙ୍ଗମ ଦେଖି ନା ଦେଖି ତାହା ସେମାନେ ସେମାନଙ୍କୁ ଦେଖୁନାହାନ୍ତି ସେମାନେ କ'ଣ ଦେଖୁଛନ୍ତି ନା ସର୍ବତ୍ର ହୁଏ ନିଜ ଇଷ୍ଟଦେବ ସ୍ମୃତି ସବୁଠାରେ ସେମାନେ ଭଗବାନଙ୍କୁ ଦର୍ଶନ କରୁଛନ୍ତି ପ୍ରଭୁପାଦ ମହାରାଜଙ୍କୁ ଉଦାହରଣ ଦିଅନ୍ତି ଯେ ଜଣେ ପିତାମାତା ଯେଉଁ ଅଛନ୍ତି ପ୍ୟାରେଣ୍ଟସ୍ ମାନେ ଅଛନ୍ତି ତାଙ୍କର ଛୋଟ ପିଲା ସିଏ ଯାଇଥିବେ ଖେଳିବା ପାଇଁ ବା କୁଆଡ଼େ ସ୍କୁଲକୁ ଯାଇଥିବେ ବା କୁଆଡ଼େ ବୁଲିବାକୁ ଯାଇଥିବେ କିନ୍ତୁ ଘରେ ତାଙ୍କର ଚପଲ ଦେଖିଲେ ତାଙ୍କ ପିଲାଙ୍କର ସ୍ମୃତି ଆସେ ପିଲାଙ୍କ କଥା ମନେ ପଡ଼ିବ ଖାଲି ଚପଲଟା ଦେଖିଲେ ସେ ମନେ ପଡ଼ିବ ତାଙ୍କର ସେଇଭଳି ଭାବରେ ସବୁକିଛି ହେଉଛି ଭଗବାନଙ୍କର ଯେଉଁମାନେ ଯେତେ ଉନ୍ନତ ସ୍ତରର ଅଛନ୍ତି ସେମାନେ ଭଗବାନଙ୍କୁ ସବୁଠାରେ ଦର୍ଶନ କରନ୍ତି ମହାଭାଗବତ ସ୍ତର ହେଉଛି ଆମର ଯେଉଁ ଭକ୍ତ ଭକ୍ତି ସ୍ତର ଯେଉଁ ଅଛି ଭକ୍ତି ଯେଉଁମାନେ ଭକ୍ତି ମାର୍ଗରେ ଅଗ୍ରସର ହେଉଛନ୍ତି ଭକ୍ତିରେ 3ଟି ସ୍ତର ଅଛି ପ୍ରାଥମିକ ସ୍ତର ହେଉଛି କ'ଣ ନା ସେମାନେ କେବଳ ଭଗବାନଙ୍କୁ ଅର୍ଚ୍ଚା ବିଗ୍ରହ ଦେଖନ୍ତି ଅର୍ଚ୍ଚା ମେ ଭରେ ପୂଜାଙ୍କ ସଦୈ ଅର୍ଥେ ଭଗବାନଙ୍କର ଏହି ପୂଜା ଅର୍ଚ୍ଚନା ଚାଲିଛି ଯେଉଁମାନେ କନିଷ୍ଠ ସ୍ତରରେ ଭକ୍ତ ସେମାନେ କେବଳ ଭଗବାନଙ୍କୁ ସେ ଅର୍ଚ୍ଚା ବିଗ୍ରହ ଦେଖନ୍ତି ଆଉ ସେ କିଛି ଜାଣିପାରନ୍ତି ନାହିଁ ନା ତତ୍ ଭକ୍ତି ସେ ଚାନ୍ୟସୁ ସଭକ୍ତ ପ୍ରାକୃତ ସୁନ୍ଦର ସେ ଅନ୍ୟ କିଛି ତାର ଜ୍ଞାନ ନାହିଁ କିନ୍ତୁ ଆଉ ଟିକେ ଉନ୍ନତ ସ୍ତର ଯେତେବେଳେ ଜଣେ ଆସୁଛି ମଧ୍ୟମ ସ୍ତର ଭକ୍ତ ଯେଉଁମାନେ ଆସୁଛନ୍ତି ସେମାନେ ଚାରି ପ୍ରକାର ଜିନିଷ ଦେଖନ୍ତି, ଚାରି ପ୍ରକାର ବ୍ୟବହାର ମଧ୍ୟ ସେଭଳିଆ କରନ୍ତି। କ'ଣ କ'ଣ ନା ଈଶ୍ୱରେଷୁ ତଦିନେଷୁ ବାଳିଷୁ ବିଶେଷୁଚ ପ୍ରେମ ମୈତ୍ରୀ କୃପକ୍ଷା ଯାହା କରୁଛି ସେ ମଧ୍ୟ ଚାରି ପ୍ରକାର ବ୍ୟବହାର ଏବଂ ଚାରି ପ୍ରକାର ଦର୍ଶନ ତାଙ୍କର ଅଛି। ଭଗବାନ ଦେଖୁଛନ୍ତି ତା ଅଧୀନେଷୁ ତାଙ୍କର ଅଧୀନରେ ଯେଉଁ ଭଗବାନଙ୍କ ଭକ୍ତ ଅଛନ୍ତି ତାଙ୍କୁ ଜାଣୁଛନ୍ତି, ଏବଂ ବାଳିଷୁ ଯେଉଁମାନେ ବାଳକ ସ୍ୱଭାବ ବା ଯେଉଁମାନେ ସରଳ ସ୍ୱଭାବର ବ୍ୟକ୍ତି ଅଛନ୍ତି ସେମାନଙ୍କୁ ଜାଣୁଛନ୍ତି, ଏବଂ ଦ୍ୱେଷୁ ଯେଉଁମାନେ ଦ୍ୱେଷ କରୁଛନ୍ତି ଯେଉଁମାନେ ଈର୍ଷା କରୁଛନ୍ତି। ପ୍ରଭୁପାଦ ମହାରାଜ କହୁଛନ୍ତି ଭାଗବତରେ ଭାଗବତରେ ଶ୍ଳୋକରେ ଭାଗବତରେ କହୁଛନ୍ତି ଯେ ପୋଲିସ ପିପୁଲ ଡୁ ନଟ୍ ରିଏଲାଇଜ୍ ଦି ଟ୍ରୁ ଭାଲ୍ୟୁ ଅଫ୍ ଦିସ୍ ମୋମେଣ୍ଟ। ଯେଉଁମାନେ ମୂର୍ଖ ବ୍ୟକ୍ତି ସେମାନେ ଆମର ଏହି ଯେଉଁ କୃଷ୍ଣ ଚେତନାର ପ୍ରକୃତ ମୂଲ୍ୟଟାକୁ ସେମାନେ ବୁଝିପାରନ୍ତିନି। ପୋଲିସ ପିପୁଲ ଡୁ ନଟ୍ ରିଏଲାଇଜ୍ ଦ ଟ୍ରୁ ଭାଲ୍ୟୁ ଅଫ୍ ଦିସ୍ ମୋମେଣ୍ଟ, ବଟ୍ ଦି ନିୟର୍ ଫ୍ୟାକ୍ଟ ଦ୍ୟାଟ୍ ଦେ ୱାଣ୍ଟ ଟୁ କ୍ରିଟିସାଇଜ୍ ଦିସ୍ କ୍ରିଟିସାଇଜ୍ ଇଟ୍ ଗିଭ୍ ଦେମ୍ ଦ ଚାନ୍ସ ଟୁ ଚାଣ୍ଟ ହରେ କୃଷ୍ଣ। କିନ୍ତୁ ଆର ଏଭଳି ଭାଲ୍ୟୁ ରହିଛି, ଏଭଳି ମହତ୍ତ୍ୱ ରହିଛି ଯେ ସେମାନେ ଯେତେବେଳେ ଏଇଟାକୁ କ୍ରିଟିସାଇଜ୍ କରୁଛନ୍ତି ବା ଏହାକୁ ସମାଲୋଚନା କରୁଛନ୍ତି କି ସେତେବେଳେ ମଧ୍ୟ ତାଙ୍କୁ ଗୋଟେ ସୁଯୋଗ ଦିଆଯାଉଛି ଭଗବାନ ହରେକୃଷ୍ଣ ନାମ ଉଚ୍ଚାରଣ କରୁଛନ୍ତି, ଏ ହରେକୃଷ୍ଣ ବାଲା ଏମିତି କଲେ, ହରେକୃଷ୍ଣ ବାଲା ସେ ସେମିତି କଲେ, ଏଗୁଡ଼ା ସବୁ ହରେକୃଷ୍ଣ ସବୁ ବାସନ୍ତି କଲେ, ଏମିତି ସବୁ କଲେ ହରେକୃଷ୍ଣ ନାମ ବି ନେଉଛନ୍ତି। ବଟ୍ ଦି ମିୟର୍ ଫ୍ୟାକ୍ଟ ଦ୍ୟାଟ୍ ଦେ ୱାଣ୍ଟ ଟୁ କ୍ରିଟିସାଇଜ୍ ଇଟ୍ ଗିଭ୍ ଦେମ୍ ଏ ଚାନ୍ସ ଟୁ ଚାଣ୍ଟ ହରେକୃଷ୍ଣ, ଆଣ୍ଡ ଦିସ୍ ଇଜ୍ ଦି ଗ୍ରେଟନେସ୍ ଅଫ୍ ଦିସ୍ ମୋମେଣ୍ଟ, ଏଇ ଦିସ୍ ଇଜ୍ ଦି ସକ୍ସେସ୍ ଅଫ୍ ଦିସ୍ ମୋମେଣ୍ଟ। ଆମର ଏଇ ମୋମେଣ୍ଟ ବା ଏଇ ଯେଉଁ ଆନ୍ଦୋଳନର ଇଏ ହେଉଛି ସଫଳତା। ଯିଏ ବିଦ୍ୱେଷୀ ବ୍ୟକ୍ତି ମଧ୍ୟ ଯିଏ ଆମକୁ ଘୃଣା କରୁଛନ୍ତି ଯିଏ ଆମକୁ ବିରୁଦ୍ଧରେ କହୁଛନ୍ତି ସେମାନେ ମଧ୍ୟ ଭଗବାନଙ୍କର ନାମ ନେଉଛନ୍ତି, ଇଏ ହେଉଛି ଏଇ ଚେତନାର ଏଇ ଆନ୍ଦୋଳନର ସଫଳତା। ଯେତେବେଳେ ଆମର ଇସ୍କନ ଯେତେବେଳେ ଆରମ୍ଭ ହେଲା ଆମେରିକାରେ ପ୍ରଭୁପାଦ ମହାରାଜ ଯେତେବେଳେ ଆରମ୍ଭ କଲେ ସେତେବେଳେ ବହୁତ ବିରୋଧ ସବୁ ଆସିଥିଲା, ବହୁତ ବିରୋଧ। ଆମେ ବର୍ତ୍ତମାନ ମଧ୍ୟ ଦେଖିବା ଆମର ଏଠି ମଧ୍ୟ ବହୁତ ବିରୋଧ ରହିଛି, ବିଶେଷ ଭାବରେ ଯେଉଁମାନେ ଉନ୍ନତ ଶ୍ରେଣୀର ରହିଛନ୍ତି ବା ଉନ୍ନତ କୂଳରେ ଯାହା ଦେଉଛନ୍ତି ତାଙ୍କର ବହୁତ ବିରୋଧ, ଏଥିରେ କୌଣସି ରିଷ୍ଟ୍ରିକ୍ସନ୍ ନାହିଁ, ଯିଏ ଆସୁଛି ସିଏ ହେଇଯାଉଛି, ଏଇଭଳି ଭାବରେ ତାଙ୍କର ବିରୋଧ ରହିଛି। ସେଭଳି ଭାବରେ ଆମେରିକା ଯେତେବେଳେ ଆରମ୍ଭ ହେଲା ଆପଣ ଅନୁମାନ କରନ୍ତୁ, ଆମେରିକା ହେଉଛି ଖ୍ରୀଷ୍ଟିଆନ କଣ୍ଟ୍ରି, ମୁସଲିମ କଣ୍ଟ୍ରିରେ ଆଲାଉ କରିବେନି, ପ୍ରାଣଦଣ୍ଡ ଦେଇଦେବେ ଯଦି ଖୋଲା ଖୋଲି ଯଦି ଇଏ ହେବ, ଏଇଭଳି ଭାବରେ ରିଷ୍ଟ୍ରିକ୍ସନ୍ ସବୁ ରହିଛି। କିନ୍ତୁ ଖ୍ରୀଷ୍ଟିଆନ କଣ୍ଟ୍ରିରେ ଟିକେ ତାଙ୍କର ରହିଛି ଫ୍ରିଡମ୍ ଦିଆଯାଇଛି, ରିଲିଜିୟସ୍ ଫ୍ରିଡମ୍, ଫ୍ରିଡମ୍ ଅଫ୍ ରିଲିଜିଅନ୍ ଫ୍ରିଡମ୍, ଆପଣଙ୍କର ଚଏସ୍ ରହିଛି, ଆପଣ ଯାହା ଚାହିଁଲେ ଗ୍ରହଣ କରିପାରିବେ, ଏ ଫ୍ରିଡମ୍ଟା ରହିଛି। ଆପଣ ଦେଖିବେ ଆମେରିକା ଡଲାର୍ରେ ଲେଖା ହେଇଛି ପଛପଟେ, ଇନ୍ ଗଡ୍ ୱି ଟ୍ରଷ୍ଟ, ଆମେ ଭଗବାନଙ୍କ ଉପରେ ଆମର ଭରସା ରଖିଛୁ, ଆମ ବିଶ୍ୱାସ ରହିଛି। ତେଣୁ ପାଶ୍ଚାତ୍ୟ ଜଗତରେ ତାଙ୍କର ଟିକେ ସ୍ୱାଧୀନତା ରହିଛି, ଫ୍ରିଡମ୍ ରହିଛି, ରିଲିଜିୟସ୍ ଫ୍ରିଡମ୍ ରହିଛି, କିନ୍ତୁ ତା ସତ୍ୟ ମଧ୍ୟ ପ୍ରଭୁପାଦ ମହାରାଜ ଯେତେବେଳେ ଆମର ଏଇ ଆନ୍ଦୋଳନ ଆରମ୍ଭ କଲେ ସେତେବେଳେ ବହୁତ ବିରୋଧ ଆସିଥିଲା, କିନ୍ତୁ ପ୍ରଭୁପାଦ ମହାରାଜ ସେତେବେଳେ ଏ କଥା କହୁଥିଲେ ଯେ ସେମାନେ ଯେଉଁମାନେ ଆମେ ଦେଖିବା ଆପଣ ଯିବେ ବୃନ୍ଦାବନ ଯେଉଁମାନେ ଯିବେ ସେ କହିବେ ଇଏ ହେଉଛି ହରେକୃଷ୍ଣ ମନ୍ଦିର ବା ଅଙ୍ଗ୍ରେଜଙ୍କ ମନ୍ଦିର ବୋଲି କହିବେ, ବୃନ୍ଦାବନ ଆମର ଯେଉଁ ମନ୍ଦିର ଅଛି ସାଧାରଣତଃ ହରେକୃଷ୍ଣ ମନ୍ଦିର ବୋଲି କହୁଛନ୍ତି ସେଇଟା ବାହାର ଲୋକମାନେ, ଏହାଦ୍ୱାରା ସେମାନେ ଭଗବାନଙ୍କ ନାମ ନେଉଛନ୍ତି, ଇଏ ହେଉଛି ସାଙ୍କେତ ନାମ ଭାଷ, ସଙ୍କେତ ନୁହଁ ଏଇଟା ହେଉଛି ଆନ୍ଦୋଳନର ଇଏ ହେଉଛି ସଫଳତା। ଯିଏ ଆମ ବିରୁଦ୍ଧରେ କହିଲେ ମଧ୍ୟ ସେ ଭଗବାନଙ୍କ ନାମ ନେଉଛନ୍ତି, ଇଏ ହେଉଛି ପ୍ରକୃତରେ ଚାରି ପ୍ରକାର ନାମାଭାସ ଅଛି, ଇଏ ଗୋଟେ ନାମାଭାସର ସ୍ତରର ସେମାନେ ଫଳ ପାଉଛନ୍ତି। ସାଙ୍କେତ୍ୟମ ପାରିହାସ୍ୟମ ସ୍ତବମ ହେଳନ ବ୍ୟବହାର, ହେଳାରେ ବା ପରିହାସରେ ବା ବିରୁଦ୍ଧରେ ଶତ୍ରୁତା ଆଚରଣ କରି ଯେଉଁମାନେ ଭଗବାନଙ୍କ ନାମ ନେଉଛନ୍ତି ସେମାନେ ମଧ୍ୟ ଭଗବାନଙ୍କର ନାମାଭାସ ଫଳ ପ୍ରାପ୍ତ ହେଉଛନ୍ତି। ତେଣୁ ଯାହା ହଉ, ଇଏ ହେଉଛି ମଧ୍ୟମ ସ୍ତରର ଯେଉଁମାନେ ଆସୁଛନ୍ତି ମଧ୍ୟମ ସ୍ତର ଭକ୍ତ, ସେମାନେ ଏଇ ଚାରି ପ୍ରକାର ବ୍ୟବହାର ସେମାନେ କରନ୍ତି। ଭଗବାନଙ୍କ ପାଇଁ ପ୍ରେମ, ଭଗବାନଙ୍କ ଭକ୍ତମାନଙ୍କ ପାଇଁ ମୈତ୍ରୀ ବା ବନ୍ଧୁତା, ଯେଉଁମାନେ ବାଳିଶୁ ଯେଉଁମାନେ ସାଧାରଣ ବ୍ୟକ୍ତି ଯେଉଁମାନେ ସରଳ ବ୍ୟକ୍ତି ସେମାନଙ୍କ ପାଇଁ କୃପା, ତାଙ୍କୁ ଭଗବାନଙ୍କ କଥା ପ୍ରଚାର କରାଯାଉଛି, ଭଗବାନଙ୍କର ବିଷୟରେ କୁହାଯାଉଛି, ଭଗବାନ ପ୍ରସାଦ ଦିଆଯାଉଛି, ଏସବୁ ମାଧ୍ୟମରେ ସେମାନେ ଭଗବାନ ଭକ୍ତ ହେଉଛନ୍ତି। ଆଜି ଆମେ ଦେଖିବା ସାରା ପୃଥିବୀରେ ଯେତେ ଭକ୍ତ ହେଇଛନ୍ତି ସେଇଟା କେମିତି ହେଇଛି, ପ୍ରଭୁପାଦ ମହାରାଜ ସେଭଳିଆ ବ୍ୟବସ୍ଥା କରିଛନ୍ତି ଯାହାଫଳରେ କି ସମସ୍ତେ ଆକର୍ଷିତ ହେଇକି ଆସୁଛନ୍ତି। ଯେତିକି ଭଗବାନ ଭକ୍ତ ହେଇଛନ୍ତି ବର୍ତ୍ତମାନ ସେ ପ୍ରଭୁପାଦଙ୍କ କୃପାରୁ ହେଇଛନ୍ତି। ସେଥିପାଇଁ ଜଣେ ପ୍ରଭୁପାଦ ବିଷୟକୁ ଲେଖିଛନ୍ତି ଯେ ପ୍ରଭୁପାଦ ହ୍ୟାଡ୍ ନଟ୍ କମ୍ ଟୁ ଦିସ୍ ୱାର୍ଲ୍ଡ ୱେୟାର୍ ୱି ୱୁଡ୍ ହାଭ୍ ବିନ୍। ଯଦି ପ୍ରଭୁପାଦ ମହାରାଜ ଯଦି ଏ ପୃଥିବୀକୁ ନ ଆସିଥାନ୍ତେ ତାହେଲେ ଆମର ଅବସ୍ଥା କ'ଣ ହେଇଥାନ୍ତି। ଯେତିକି ଯେଉଁମାନେ ଆସୁଛନ୍ତି ଏ ଚେତନାକୁ ଆସୁଛନ୍ତି ଏଇଟା ଗ୍ରହଣ କରୁଛନ୍ତି ସେମାନେ ଜାଣୁଛନ୍ତି ଗ୍ରେଟନେସ୍ ଅଫ୍ ଦିସ୍ ମୁମେଣ୍ଟ, ଆର ଏଇ ଯେଉଁ ଆନ୍ଦୋଳନର ଯେଉଁ ମହାନତା ସେମାନେ ବୁଝୁଛନ୍ତି। ଚୈତନ୍ୟ ଚନ୍ଦ୍ର ଦୟା କର ବିଚାର ବିଚାର କରିଲେ ଚିତ୍ତେ ପାବ ଚମତ୍କାର, ଇଏ ହେଉଛି ଚୈତନ୍ୟ ଚନ୍ଦ୍ରର କୃପା। ସମସ୍ତଙ୍କୁ କୌଣସି ବାଛ ବିଚାର ନକରି ସମସ୍ତଙ୍କୁ ବିତରଣ କରାଯାଉଛି। କିନ୍ତୁ ଯେଉଁମାନେ ବ୍ରହ୍ମାଣ୍ଡରେ ରହନ୍ତି କୌଣସି ଭାଗ୍ୟବାନ ଜୀବ ଗୁରୁକୃଷ୍ଣ ପ୍ରସାଦ ପାଏ ଭକ୍ତିଲତା ବିଷୟ, ଯେଉଁମାନେ ଭାଗ୍ୟବାନ ବ୍ୟକ୍ତି ସେମାନେ ଏଇ ଗୁରୁଦେବଙ୍କ କୃପାରୁ ଭଗବାନଙ୍କୁ ପ୍ରାପ୍ତ ହେଉଛନ୍ତି ଏବଂ ଭଗବାନଙ୍କ କୃପାରୁ ଗୁରୁଦେବଙ୍କୁ ପ୍ରାପ୍ତ ହେଉଛନ୍ତି, ଭକ୍ତିଲତା ସେମାନେ ପ୍ରାପ୍ତ ହେଉଛନ୍ତି। ତେଣୁ ଇଏ ହେଉଛି ପ୍ରେମ ମୈତ୍ରୀ କୃପା ଏବଂ ଉପେକ୍ଷା। ଯେଉଁମାନେ ଏମାନଙ୍କ ବିରୁଦ୍ଧରେ ଯାଉଛନ୍ତି, ଇସ୍କନ ବିରୁଦ୍ଧରେ ଯାଉଛନ୍ତି ବା ଭଗବାନଙ୍କ ବିରୁଦ୍ଧରେ ଯାଉଛନ୍ତି ଭକ୍ତଙ୍କ ବିରୁଦ୍ଧରେ ଯାଉଛନ୍ତି, ତାଙ୍କୁ ଉପେକ୍ଷା, ତାଙ୍କୁ ତ୍ୟାଗ କରିଦିଆଯାଉଛି। ତାଙ୍କ ସହିତ ଆଉ କିଛି ଡିଲିଙ୍ଗସ୍ ଆମେ ରଖାଯାଉଛି, ତାଙ୍କ ସହିତ କୌଣସି ସମ୍ପର୍କ ରଖାଯାଉଛି, ଉପେକ୍ଷା କରାଯାଉଛି। ଇଏ ହେଉଛି ମଧ୍ୟମ ସ୍ତରର ଭକ୍ତ। କିନ୍ତୁ ଯେଉଁମାନେ ଉନ୍ନତ ସ୍ତରର ଭକ୍ତ ତାଙ୍କର ଲକ୍ଷଣ କ'ଣ ନା ଏଇଟା, ସର୍ବଭୂତସ୍ତମ ଆତ୍ମାନ ସର୍ବଭୂତାନି ଚାତ୍ମନି ଇଚ୍ଛିତ ଯୋଗଯୁକ୍ତ ଆତ୍ମା ସର୍ବତ୍ର ସ୍ୱୟଂଦର୍ଶନ, ସବୁଠାରେ ସେମାନେ ଭଗବାନ ଦର୍ଶନ କରୁଛନ୍ତି। ଆଉ ପରସ୍ପର ମଧ୍ୟ ସେଟା କୁହାଯିବ, ଭକ୍ତିମନ ଠାକୁର ତାଙ୍କର ବହୁତ ସୁନ୍ଦର ଭାଷା ଦେଇ ସେମାନେ କହିବା, ଯେଉଁମାନେ ଉନ୍ନତ ସ୍ତର ଗଲେଣି ଇଏ ହେଉଛି ସର୍ବଶ୍ରେଷ୍ଠ ସ୍ତରର ଭକ୍ତ ଯେଉଁମାନେ ଅଛନ୍ତି ସେମାନଙ୍କର ଅବସ୍ଥା ଏଇଭଳି ଭାବରେ ସବୁଠି ସେମାନେ ପରମାତ୍ମାଙ୍କୁ ଦେଖୁଛନ୍ତି। ଯେମିତି ପ୍ରହ୍ଲାଦ ମହାରାଜ, ପ୍ରହ୍ଲାଦ ମହାରାଜ ଜଣେ ଉନ୍ନତ ଭକ୍ତ ମହାଭାଗବତ ଏବଂ ସେ ହେଉଛନ୍ତି ଜଣେ ମହାଜନ, ପ୍ରହ୍ଲାଦ ଜନକ ଭୀଷ୍ମ, ବାର ଜଣ ଯେଉଁ ମହାଜନ ଅଛନ୍ତି ତା ଭିତରେ ପ୍ରହ୍ଲାଦ ହେଉଛନ୍ତି ଜଣେ ମହାଜନ। ସିଏ ଭଗବାନଙ୍କୁ ସବୁଠାରେ ଦର୍ଶନ କରୁଥିଲେ। ଯେତେବେଳେ ତାଙ୍କର ପିତା ହିରଣ୍ୟକୁ ସେ ପଚାରିଲେ ଭଗବାନ କେଉଁଠି ହରି କେଉଁଠି ଅଛନ୍ତି, ସେ କହିଲେ ସବୁଠି ଅଛନ୍ତି। ତେଣୁ ସେ ଖୁମ୍ଭକୁ ଦେଖି କହିଲେ ଏଠି ବି ଅଛନ୍ତି ନା ହଁ ଅଛନ୍ତି, ସେ ଭଗବାନ ଦର୍ଶନ କରୁଥିଲେ। ତେଣୁ ହିରଣ୍ୟକୁ ଯେତେବେଳେ ଗୋଟେ ମୁଷ୍ଠିରେ ଆଘାତ କରିକି ସେ ଖୁମ୍ଭଟାକୁ ଉଦାହରଣ ଭାଙ୍ଗି ଦେଇଛନ୍ତି ସେତେବେଳେ ବିରାଟ ଗର୍ଜନ ହୋଇଛି ଏବଂ ସେ ସମୟରେ ନୃସିଂହଦେବ ଆବିର୍ଭୂତ ହୋଇଛନ୍ତି। ତେଣୁ ଯେଉଁମାନେ ଭଗବାନ ଭକ୍ତ ସେମାନେ ସବୁଠି ଭଗବାନ ଦର୍ଶନ କରନ୍ତି ସର୍ବତ୍ର। ସମୟ ଆମେ କହିବା ସହିତ ଛାଡ଼ନ୍ତୁ, ଆମ ସମୟ ଲିମିଟେଡ଼ ଅଛି, ଆମେ ଯିବାନି। ଏଠି କୁହାଯାଉଛି ଯେ ସବୁଠି ସର୍ବଭୂତସ୍ତ ଆତ୍ମା ଆତ୍ମାଙ୍କ ପାଇଁ ପରମାତ୍ମାଙ୍କୁ ଦେଖୁଛନ୍ତି। ପରମାତ୍ମା ଭଗବାନ ପରମାତ୍ମା ଉପରେ ଭଗବାନ ତିନି ଭାଗରେ ଅନୁଭୂତ ହୁଅନ୍ତି, ଗୋଟେ ହେଉଛି ବ୍ରହ୍ମ, ତାପରେ ଅନୁଭୂତ ହେଉଛି ପରମାତ୍ମା ଏବଂ ତାପରେ ଅନୁଭୂତ ହେଉଛି ଭଗବତ ଅନୁଭୂତି। ଭାଗବତ ବର୍ଣ୍ଣନା କରାଯାଇଛି, ବଦନ୍ତି ତତ୍ତ୍ୱବିଦସ୍ତତ୍ତ୍ୱମ୍ ଯଶ ଜ୍ଞାନ ମଧ୍ୟମ ବ୍ରହ୍ମେ ଇତି ପରମାତ୍ମା ଦେଇକି ଭଗବାନ ଇତି ଶବ୍ଦତେ। ଭଗବତ ଯେଉଁ ଅନୁଭୂତି ବା ଆଧ୍ୟାତ୍ମିକ ଅନୁଭୂତି ବା ଚିତ୍ ଜଗତର ଅନୁଭୂତି କେମିତି ଆରମ୍ଭ ହେବ ନା, ପ୍ରାଥମିକ ଅନୁଭୂତି ହେଉଛି ବ୍ରହ୍ମ ଅନୁଭୂତି ଏବଂ ତା'ପରେ ଅନୁଭୂତି ହେଉଛି ପରମାତ୍ମା ଅନୁଭୂତି ଏବଂ ତା'ପରେ ଅନୁଭୂତି ହେଉଛି ଭଗବତ ଅନୁଭୂତି। ଯେମିତି ଉଦାହରଣ ସ୍ୱରୂପ ଦୁଇଟି ଉଦାହରଣ ଦିଆଯାଏ, ଦୁଇଟି ଉଦାହରଣ କାହିଁକି ଦିଆଯାଏ ନା, ଯେଉଁମାନେ ଭଗବାନଙ୍କ ଭକ୍ତ ନୁହନ୍ତି ସେମାନେ ଏ ଉଦାହରଣଟି ବୁଝିପାରିବେନି। ଯେଉଁ ଉଦାହରଣ ସୂର୍ଯ୍ୟ, ସୂର୍ଯ୍ୟଙ୍କର ଉଦାହରଣ ଯଦି ଦିଆଯିବ ତାହେଲେ ସାଧାରଣତଃ ଯେଉଁମାନେ ଭକ୍ତମାନଙ୍କୁ ଆସିନାହାନ୍ତି ସେମାନେ ଏଇଟା ବୁଝିପାରିବେନି। କାରଣ ଯଦି କହିବା ସୂର୍ଯ୍ୟରେ ଦେବତା ଅଛନ୍ତି ସେଠି ଜୀବନ ଅଛି ତାହେଲେ ଏଇଟାକୁ ବୈଜ୍ଞାନିକମାନେ ବୁଝିପାରିବେନି, ବୈଜ୍ଞାନିକମାନେ ଏଇଟାକୁ ଗ୍ରହଣ କରିବେନି। କିନ୍ତୁ ସେ ଉଦାହରଣଟା ଭକ୍ତମାନଙ୍କ ପାଇଁ ଦିଆଯାଏ, ମୁଁ କୁହାଯାଇଛି ସୂର୍ଯ୍ୟରେ ଯେଉଁ ଭଗବାନ ଅଛନ୍ତି ଦେବତା ଅଛନ୍ତି ସୂର୍ଯ୍ୟ ଦେବତା, ସୂର୍ଯ୍ୟ ଯେଉଁ ଦେବତା ବିବସ୍ୱାନ ଦେବତାମାନେ ଆମେ ଯେମିତି ଆମମାନଙ୍କୁ ଦେଖୁଛେ, ଆପଣମାନେ ମୋତେ ଦେଖୁଛନ୍ତି, ମୁଁ ଆପଣମାନେ ଦେଖୁଛି, ସେଇଭଳି ଭାବେ ଦେବତାମାନେ ସୂର୍ଯ୍ୟର ଯେ ବିଭସାନ, ସୂର୍ଯ୍ୟର ଯେ ରାଜା ବିଭସାନ, ତାଙ୍କୁ ଦର୍ଶନ କରନ୍ତି, ସବିଗ୍ରହେ ତାଙ୍କୁ ଦର୍ଶନ କରନ୍ତି, ମାନେ ବ୍ୟକ୍ତି ହିସାବରେ ଦର୍ଶନ କରନ୍ତି। ତେଣୁ ସୂର୍ଯ୍ୟ ଆଲୋକ ଏଠି ଅଛି, ପ୍ରହ୍ଲାଦ ମହାରାଜ କହନ୍ତି ମିଲିୟନ ମାଇଲ ପୃଥିବୀରୁ 93 ମିଲିୟନ ମାଇଲ ଛଟା ଶୂନ 930 ଲକ୍ଷ ମାଇଲ ଦୂରରେ ଅଛନ୍ତି ସୂର୍ଯ୍ୟ ଅଛନ୍ତି। ସେଠୁ ଆଲୋକ ଆସି ବର୍ତ୍ତମାନ ଆମର ଏଠି ପହଞ୍ଚୁ। ତେଣୁ ଆଲୋକରେ ଅଛି ମାନେ ଆମେ କହିବାନି ଯେ ଆମେ ସୂର୍ଯ୍ୟ ମଣ୍ଡଳରେ ଅଛେ। ତେଣୁ ଯଦି ଜଣେ ଶକ୍ତି ରହିଛି ଜଣଙ୍କର, ସେ ତାହେଲେ ସୂର୍ଯ୍ୟ ମଣ୍ଡଳକୁ ଯାଇପାରିବ। ଏବଂ ସୂର୍ଯ୍ୟମଣ୍ଡଳରେ ମଧ୍ୟ ସୂର୍ଯ୍ୟ ଦେବତା ଅଛନ୍ତି ବିବସ୍ୱାର। ତେଣୁ ଏ ତିନୋଟି ଅଲଗା ଅଲଗା ଜିନିଷ, ସୂର୍ଯ୍ୟ ଦେବତା, ସୂର୍ଯ୍ୟମଣ୍ଡଳ ଏବଂ ସୂର୍ଯ୍ୟ ଆଲୋକ, ଏ ତିନୋଟି ଅଲଗା ଅଲଗା ଜିନିଷ, ଏକା ଜିନିଷ ନୁହେଁ। କିନ୍ତୁ ଯେହେତୁ ସାଧାରଣ ଯେଉଁମାନେ ଭକ୍ତମାନ ନୁହନ୍ତି, ସେମାନେ ଏଇଟା ବୁଝିପାରନ୍ତି ନା, ସେଥିପାଇଁ ଆଉ ଗୋଟେ ଉଦାହରଣ ଦିଆଯାଏ। ସେ ହେଉଛି ପାହାଡ଼ର ବା ପର୍ବତର ଉଦାହରଣ ଦିଆଯାଏ। ପର୍ବତଟା ବା ପାହାଡ଼ଟା ଦୂରରୁ କେମିତି ଦିଶିବ, ଧୂଆଁଳିଆ ଦିଶିବ, କିନ୍ତୁ ଆପଣ ଯେତେ ପାଖକୁ ଯିବେ ଆସ୍ତେ ଆସ୍ତେ ସେଇଟା ଗ୍ରୀନେରୀ ଆସିବ, ନୀଳ ଦିଶିବ। ପୁଣି ତା ପାଖକୁ ଗଲେ ବିଭିନ୍ନ ପ୍ରକାର ଭେରାଇଟି, ବିଭିନ୍ନ ପ୍ରକାର ବିଭିନ୍ନତା ଦିଶିବ, ଗଛଲତା, ପଶୁ ପକ୍ଷୀ ଇତ୍ୟାଦି ସବୁ, ପାହାଡ଼ ପର୍ବତ ସବୁ ଜିନିଷ ଦିଶିବ। ଏବଂ ଜଣେ ଯଦି ପାହାଡ଼ ଉପରକୁ ଯିବ, ତାହେଲେ ସେ ପୂର୍ଣ୍ଣ ଜ୍ଞାନ ସେ ପାହାଡ଼ ଉପରେ ପ୍ରାପ୍ତ ହୋଇପାରିବ। ତେଣୁ ସେହିଭଳି ଭାବରେ ଭଗବତ ଅନୁଭୂତି ଯେଉଁ ରହୁଛି, ପ୍ରାଥମିକ ଅନୁଭୂତି ହେଉଛି ବ୍ରହ୍ମ ଅନୁଭୂତି, ବା ଭଗବାନଙ୍କର ଯେଉଁ ଶରୀରର ଅଙ୍ଗକାନ୍ତିକୁ ବ୍ରହ୍ମ ଅନୁଭୂତି ବୋଲି ବ୍ରହ୍ମ ବୋଲି କହିଅଛି, ଇଏ ହେଉଛି ପ୍ରାଥମିକ ଅନୁଭୂତି। ଏବଂ ଦ୍ୱିତୀୟ ଅନୁଭୂତି ହେଉଛି କ'ଣ, ବା ଉନ୍ନତର ଅନୁଭୂତି ହେଉଛି ପରମାତ୍ମା ଅନୁଭୂତି। ଏବଂ ସବୁଠୁ ଅନ୍ତିମ ଅନୁଭୂତି ହେଉଛି ଭଗବତ ଅନୁଭୂତି। ତେଣୁ ଯେଉଁମାନେ ଭଗବତ ଅନୁଭୂତି ପ୍ରାପ୍ତ ହେଉଛନ୍ତି, ସେମାନେ ତିନୋଟି ଯାକ ଅନୁଭୂତି ତାଙ୍କର ରହୁଛି, ବ୍ରହ୍ମ ଅନୁଭୂତି ରହୁଛି, ପରମାତ୍ମା ଅନୁଭୂତି ରହୁଛି, ଏବଂ ଭଗବତ ଅନୁଭୂତି ରହୁଛି। ତେଣୁ ସେମାନେ ଭଗବାନ ପରମାତ୍ମା ଉପରେ ସବୁଠାରେ ବିଦ୍ୟମାନ। ଏକ ଦେଶ ସ୍ଥିତ ସାଗ୍ନି ଜ୍ୟୋତ୍ନା ବିସ୍ତାରିଣୀ ଯଥା ତଥେଜମ ଅଖିଳଂ ଜଗତ ବୋଲି କୁହାଯାଇଛି, ଆମର ପୁରାଣରେ ବର୍ଣ୍ଣନା କରାଯାଇଛି। ଗୋଟିଏ ସ୍ଥାନରେ ଗୋଟେ ଅଗ୍ନି ରହିଛି, ତାର ଜ୍ୟୋତ୍ନା ଚାରିଆଡ଼େ ବିଚ୍ଛୁପ୍ତ ହେଉଛି, ଏ ଲାଇଟ୍ ଅଛି, ତାର ଆଲୋକ ଚାରିଆଡ଼େ ବିଚ୍ଛୁପ୍ତ ହେଉଛି। ତ ସେହିଭଳି ଭାବରେ ପରସ୍ୟ ବ୍ରାହ୍ମଣ ଶକ୍ତି, ଇଏ ହେଉଛି ବ୍ରହ୍ମ ବା ଭଗବାନଙ୍କ ଶକ୍ତି ମଧ୍ୟ ସେହିଭଳି ଭାବରେ, ତଥେଦମ ଅଖିଳଂ ଜଗତ, ସମସ୍ତ ଜଗତକୁ ସେ ଆଲୋକରେ ଆଲୋକିତ ହେଉଛି। ଯଶ ପ୍ରଭା ପ୍ରଭବତୁ ଜଗଦଣ୍ଡ କୋଟି କୋଟିଶ ସେସବୁ ସୁଧାଦି ବିଭୂତି ଭିନ୍ନମ ତଦ୍ବ୍ରହ୍ମ ନିଷ୍କଳ ମନନ୍ତମ ଶେଷ ଭୂତମ ଗୋବିନ୍ଦ ମାଧ ପୁରୁଷୋତ୍ତମ କଲ୍ୟାଣ। ବ୍ରହ୍ମ ସଂହିତାରେ ବ୍ରହ୍ମା କହୁଛି, ଯାହାଙ୍କର ପ୍ରଭାବରୁ ଓ ଶରୀର ଅଙ୍ଗକାନ୍ତିରୁ ଏ ଜଗଦଣ୍ଡ କୋଟି 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 ଜଗଦଣ୍ଡ କୋଟି କୋଟି ଜଗତ ସବୁ ଆଲୋକିତ ହେଉଛନ୍ତି। ସୂର୍ଯ୍ୟର ଆଲୋକ କେଉଁଠୁ ଆସୁ, ଚନ୍ଦ୍ରର ଆଲୋକ କେଉଁଠୁ ଆସୁ, ସେ ଭଗବାନଙ୍କ ଆସୁ। ଯଶ ପ୍ରଭା ପ୍ରଭବତୁ ଜଗଦଣ୍ଡ କୋଟି, ତେଣୁ ଭଗବାନ ପରମାତ୍ମା ଉପରେ ସବୁଠାରେ ବିଦ୍ୟମାନ ଅଛନ୍ତି। ସେଇ ତାଙ୍କ ଦର୍ଶନଟା ଆସିବ, ସର୍ବଭୂତସ୍ତ ମହାତ୍ମା ପରମାତ୍ମା ସବୁଠାରେ ବିଦ୍ୟମାନ ଅଛନ୍ତି। ଏବଂ ସର୍ବଭୂତାନି ଚାତ୍ମନି, ତାଙ୍କର ପାଖରେ ଚାତ୍ମନି, ତାଙ୍କର ପାଖରେ ସମସ୍ତ ଜୀବ ରହିଛନ୍ତି, ସବୁକିଛି ଜୀବ ତାଙ୍କର ପାଖରେ ରହିଛନ୍ତି, ସେଇଠି ସବୁ ଆସୁଛନ୍ତି। ଭଗବତ ଗୀତାର 10 ଅଧ୍ୟାୟ ସେ ତାଙ୍କ ଅହମ୍ ସର୍ବସ୍ୱ ପ୍ରଭୁ ମତ ସର୍ବଂ ପ୍ରବର୍ତ୍ତତେ, ଆମେ ସମସ୍ତେ ଭଗବାନଙ୍କର ଅଂଶ। ଯଦି 11 ଅଧ୍ୟାୟରେ ଯେତେବେଳେ ବିଶ୍ୱକୁ ଦେଖେଇବେ, ସେତେବେଳେ ଦେଖେଇବେ କେମିତି ଭଗବାନଙ୍କର ସବୁକିଛି ଆସୁଛନ୍ତି। 10 ଅଧ୍ୟାୟରେ ଯେତେବେଳେ ବିଭୂତି କହୁଛନ୍ତି, ସେତେବେଳେ ସେ କହୁଛନ୍ତି ମୁଁ ସବୁକିଛି, ବାୟୁ ଜମ ଅଗ୍ନି ବରୁଣ ଶଶାଙ୍କ ପ୍ରଜାପତି ସ୍ଥାନ ପ୍ରପିତାମହାସ ନମୋ ନମସ୍ତେ ତୁ ସହସ୍ରକୃତ୍ୟ ପୁନଶ୍ଚ ଭୂୟୋ ନମୋ ନମସ୍ତେ। ଅର୍ଜୁନ 11 ଅଧ୍ୟାୟରେ ଭଗବତ ବିଶ୍ୱରୂପ ଦର୍ଶନ ଯୋଗରେ ଭଗବାନଙ୍କୁ ସ୍ତୁତି କରୁଛନ୍ତି, 28ଟି ସ୍ତୁତି କରୁଛନ୍ତି, 28ଟି ଶ୍ଳୋକରେ ଭଗବାନଙ୍କୁ ସ୍ତୁତି କରୁଛନ୍ତି। ପ୍ରଥମେ 17 ଶ୍ଳୋକରେ ସ୍ତୁତି କରିଛନ୍ତି, ତାପରେ 11 ଶ୍ଳୋକରେ ସ୍ତୁତି କରିଛନ୍ତି, ଏବଂ ସେ ଭଗବାନଙ୍କୁ ହଜାର ହଜାର ଥର ନମସ୍କାର କରୁଛନ୍ତି। ଆପଣ ହେଉଛନ୍ତି ବାୟୁ, ଆପଣ ହେଉଛନ୍ତି ଯମ, ଆପଣ ହେଉଛନ୍ତି ଅଗ୍ନି, ଆପଣ ହେଉଛନ୍ତି ବରୁଣ, ଆପଣ ହେଉଛନ୍ତି ଶଶାଙ୍କ ବା ଚନ୍ଦ୍ର, ଆପଣ ସବୁକିଛି ସେ ଦର୍ଶନ କରୁଛନ୍ତି। ବାୟୁ ଯମ ଅଗ୍ନି ବରୁଣ ଶଶାଙ୍କ ପ୍ରଜାପତି ତ୍ୱଂ ପ୍ରପିତାମହ, ଆପଣ ହେଉଛନ୍ତି ପ୍ରପିତାମ ବା ବ୍ରହ୍ମା, ଆପଣ ହେଉଛନ୍ତି ପ୍ରଜାପତି, ଏବଂ ମୁଁ ଆପଣଙ୍କୁ ନମୋ ନମସ୍ତେ ତୁ ସହସ୍ର କୃତ୍ୟ ପୁନଶ୍ଚ ଭୂୟୋପି ନମୋ ନମସ୍ତେ, ମୁଁ ଆପଣଙ୍କୁ ହଜାର ହଜାର ଥର ନମସ୍କାର କରୁଛି। ସବୁକିଛି ଭଗବାନଙ୍କୁ ଆସୁଛନ୍ତି, ସେ ଦେଖୁଛନ୍ତି, ଦର୍ଶନ କରୁଛନ୍ତି ଅର୍ଜୁନ। ତେଣୁ ସବୁକିଛି ସର୍ବଭୂତାନି ଚାତ୍ମନି, ତାଙ୍କର ପାଖରେ ସମସ୍ତ ଜୀବ ରହିଛି, ସବୁକିଛି ରହିଛି ତାଙ୍କର ପାଖରେ। ଜନ୍ମାଦି ଅସ ଜାତ, ଇଏ ହେଉଛି ପ୍ରଥମ ଶ୍ଳୋକ ଭାଗବତ, ପ୍ରଥମ ଶ୍ଳୋକ ହେଉଛି ଆମର ଯେ ବେଦାନ୍ତ ସୂତ୍ର। ସମସ୍ତ ଶାସ୍ତ୍ର ରଚନା କରିସାରିବେ ଅନ୍ତିରେ ଅନ୍ତିମରେ ବ୍ୟାସଦେବ, ସମୟ ହେଇଯାଉଛି, ଆମେ ବନ୍ଦ ହେଲା ଗୋଟିଏ କଥା କହିବା ଭକ୍ତିମନ ଠାକୁରଙ୍କର, ଯେ ପ୍ରଥମ ସମସ୍ତ ଶାସ୍ତ୍ର ରଚନା କରିସାରିଲା ପରେ ବ୍ୟାସଦେବ ଅନ୍ତିମରେ ବେଦାନ୍ତ ସୂତ୍ର ରଚନା କଲେ। ବେଦାନ୍ତ ସୂତ୍ରର ମହତ୍ଵ ଏତେ ରହିଛି, ଭଗବତ ଗୀତାରେ ମଧ୍ୟ ଭଗବାନ ସେଟା କହୁଛନ୍ତି, ଋଷିଭୀର ବୋଧା ଗୀତମ ଛନ୍ଦବୀର ବିଭିଦୀପୃତା ବ୍ରହ୍ମସୂତ୍ର ପରିଶ୍ଚୟ ଏଠି ମଧ୍ୟ ବିନିଶ୍ଚିନ୍ତି। ବ୍ରହ୍ମସୂତ୍ରଟାକୁ ଭଗବାନ କହୁଛନ୍ତି, ଅନୁମୋଦିତ କରିଛନ୍ତି, ବହୁତ ଋଷି ଅଛନ୍ତି, ବହୁତ ଶାସ୍ତ୍ର ଅଛି, କିନ୍ତୁ ବ୍ରହ୍ମସୂତ୍ର ହେଉଛି ହେତୁ ମଧ୍ୟ ଲଜିକାଲି ସବୁ ବର୍ଣ୍ଣନା କରାଯାଇଛି, ବୁଝେଇ ଦିଆଯାଇଛି, ବିନିଶ୍ଚିନ୍ତି ନିଶ୍ଚିନ୍ତ ଭାବରେ ବର୍ଣ୍ଣନା କରାଯାଇଛି, ବୁଝେଇ ଦିଆଯାଇଛି। ତେଣୁ ବେଦାନ୍ତ ସୂତ୍ର ପ୍ରଥମ ସୂତ୍ର ହେଉଛି ଅଥାତ ବ୍ରହ୍ମ ଜିଜ୍ଞାସା। ଅଥାତ କାହିଁକି ହେଲା ନା, ଆମର ଶ୍ରୀ ଭକ୍ତେଶ୍ୱର ଦାମୋଦର ସ୍ୱାମୀ ମହାରାଜ ଏଇ ବେଦାନ୍ତ ସୂତ୍ରର ଦେଉଥିଲେ ସାଇଣ୍ଟିଫିକ ଟୀକା ଦେଉଥିଲେ, ସାଇଣ୍ଟିଫିକ ଏକ୍ସପ୍ଲାନେସନ, ବୈଜ୍ଞାନିକ ଭାଷ୍ୟ ଦେଉଥିଲେ, ଅଳ୍ପ କେତେଟା ଦେଇଛନ୍ତି କିନ୍ତୁ ସେ ଚାଲିଗଲେ, କିନ୍ତୁ ତାଙ୍କର ଶିଷ୍ୟମାନଙ୍କୁ ଦେଇପାରନ୍ତି। ଏଇ ଯେଉଁ ଅଥାତ କାହିଁକି କୁହାଗଲା ନା, ଜଣେ 80 ଲକ୍ଷ ଜନ୍ମ ବାହାର ହେଇସାରିଲା ପରେ ଜଣେ ମାନବ ଜନ୍ମ ପାଉଛି, ତେଣୁ ମାନବ ଜନ୍ମ ପଶୁ ପଶୁ ଭଳି ପକ୍ଷୀ ଭଳି ଜୀବନଯାପନ କରିବା ପାଇଁ ଉଦ୍ଦିଷ୍ଟ ନୁହଁ। ପଶୁପକ୍ଷୀ ଆପଣ ଦେଖିବା ଯୁଆଡ଼େ କଥା ହେଉଥିବେ, କ'ଣ କ'ଣ କଥା ହେଉଥିବେ ନା, ଏଇ ସର୍ବେ ସମ୍ବନ୍ଧ କଥା ହେଉଥିବେ, ଆହାର ନିଦ୍ରା ଭୟ ମୈଥୁନ ସାମାନ୍ୟ ହେଇଥିବ ପଶୁ ବି ନାରାୟଣ, ଏଇ ସର୍ବେ ସମ୍ବନ୍ଧ ଚେତନାରେ ସବୁବେଳେ କଥା ହେଉଛନ୍ତି। କିନ୍ତୁ ମାନବ ଜୀବନ ମାନବ ଯେଉଁ ଜଣେ ଜୀବନ ପ୍ରାପ୍ତ ହେଇଛି ମାନେ ସେଟା ସେଥିପାଇଁ ଉଦ୍ଦିଷ୍ଟ ନୁହଁ। ମାନବ ଜୀବନ ଉଦ୍ଦିଷ୍ଟ ହେଉଛି ବ୍ରହ୍ମ ଜିଜ୍ଞାସା କରିବା, ତେଣୁ ଯଦି ବ୍ରହ୍ମ ଜିଜ୍ଞାସା ହେଉନାହିଁ ତାହେଲେ ସେ ପଶୁ ସ୍ତରରେ ଅଛି, ମାନବ ସ୍ତରରେ ପାଇକି ମଧ୍ୟ ସେ ପଶୁ ସ୍ତରରେ ଅଛି। ଆମର ସେ ସମୟ ଗୌରବନ୍ଧୁ ସେ ମହାରାଜ କହନ୍ତି, ଇଏ ହେଉଛି ପଶୁ ମାନେ ପଶୁର ସିଂହ ରହିଛି ଲାଙ୍ଗୁଡ଼ ରହିଛି, କିନ୍ତୁ ଇଏ ଯେଉଁ ମନୁଷ୍ୟ ପଶୁ ପୁରୁଷ ପଶୁ ଆର ଲାଙ୍ଗୁଡ଼ା ଆଉ ସିଂହ ବିହୀନ ସେ ହେଉଛି ପଶୁ, ପୁରୁଷ ପଶୁ ଯଦି ଭାଗବତ ମଧ୍ୟ ବର୍ଣ୍ଣନା କରାଯାଇଛି। ତେଣୁ ବ୍ରହ୍ମ ଜିଜ୍ଞାସା ଯେଉଁ କୁହାଯାଉଛି କ'ଣ ସେ ବ୍ରହ୍ମ ନା, ଜନ୍ମାଦି ଅସଗତ, ଏ ଦ୍ୱିତୀୟ ସୂତ୍ର। ତେଣୁ ଏହି ସୂତ୍ରରୁ ଆମେ ଭାଗବତ ଆରମ୍ଭ ହେଇଛି, ଯାହା କିଛି ଆମେ ଦେଖୁଛେ ଜନ୍ମାଦି ଅସଗତ ଅମ୍ରାତ ଇତର ସାରା ତିନି ବ୍ରହ୍ମ ନୁହନ୍ତି ସୂର୍ଯ୍ୟ ତେଜବାର ଯଥା ବିନିମୟ ଯତ୍ର ତ୍ରିଶକ ମୂଷା ଧାମନା ସ୍ୱୈନ ସଦା ନିରସ୍ତ ପୂର୍ବଂ ସତ୍ୟଂ କରଣ ଧିମୟ, ଏଇଠି ବହୁତ ମୂଲ୍ୟବାନ ସୂତ୍ର, ବହୁତ ପ୍ରସିଦ୍ଧ ସୂତ୍ର, ଯାହା ଉପରେ ଆମର ଭକ୍ତିସିଦ୍ଧାନ୍ତ ସରସ୍ୱତୀ ଠାକୁର ଯିଏକି ଆମର ଇସ୍କନ ପ୍ରତିଷ୍ଠାତା ଆଚାର୍ଯ୍ୟ ଭକ୍ତିସିଦ୍ଧାନ୍ତ ଉପାଧ ମହାରାଜଙ୍କ ଗୁରୁଦେବ ଢାକାରେ 3 ମାସ କାଳ ଆଉ ପ୍ରବଚନ ଦେଇଥିଲେ ଏଇ ଗୋଟିଏ ଶ୍ଳୋକ ଉପରେ। ସବୁ ତ ଜିନିଷ ରହିଲା ଆଉ ତାଙ୍କଠାରୁ ଜନ୍ମାଦିଆସ ଯଥା ଯାହା ସବୁ ରହିଛି, ଜନ୍ମଠାରୁ ଆରମ୍ଭ କରିବା ସୃଷ୍ଟି ସ୍ଥିତି ପ୍ରଳୟ ସବୁକିଛି ଯାହାଙ୍କଠାରୁ ଅଛନ୍ତି ସିଏ ହେଉଛନ୍ତି ବ୍ରହ୍ମ। ତେଣୁ ଏଠି ଯେଉଁମାନେ ସେ ଉନ୍ନତ ସ୍ତରକୁ ଯାଇଛନ୍ତି ସେଠି ସେ ଦେଖୁଛନ୍ତି ଚାତ୍ମନି ସର୍ବଭୂତାନି, ଭଗବାନଠାରେ ସମସ୍ତଙ୍କୁ ଦେଖୁଛନ୍ତି, ସେ ସବୁକିଛି ଭଗବାନଠାରୁ ଆସୁଛି, ସବୁକିଛି ଅନ୍ତିମରେ ଭଗବାନ ପାଖରେ ରହିବ। ଏବଂ ଇକ୍ଷତେ ଯୋଗ ଯୁକ୍ତ ଆତ୍ମା, ଯେହେତୁ ସେମାନେ ଭଗବାନଙ୍କ ସହିତ ଯୁକ୍ତ ହେଇଛନ୍ତି, ଯୋଗ ମାଧ୍ୟମରେ ଯୁକ୍ତ ହେଇଛନ୍ତି, ସେମାନେ କ'ଣ ଦର୍ଶନ କରନ୍ତି ନା ସର୍ବତ୍ର ସମଦର୍ଶନ, ସମାନ ଦର୍ଶନ କରିବେ ସେମାନେ। ଆମେ କ'ଣ ଦର୍ଶନ କରୁଛେ, ଆମେ ସେ ବିଭିନ୍ନ ଭେଦ ଦର୍ଶନ କରୁଛେ, ଅସମାନ ଦର୍ଶନ କରୁଛେ, ସମାନ ଦର୍ଶନ କରିପାରୁନାହିଁ, ଭେଦ ଦର୍ଶୀ ଆମେ ହେଉଛେ। ଆମେ ଅଲଗା ଅଲଗା ଦେଖୁଛେ। ଭଗବତ ପଞ୍ଚମ ଅଧ୍ୟାୟରେ ମଧ୍ୟ ଭଗବାନ କହିଛନ୍ତି ଜୟ ଶ୍ରୀ ଦନ୍ତା ଶ୍ରୀ କୃଷ୍ଣ ବଳରାମ ଶ୍ରୀ ଜଗନ୍ନାଥ ବଳଦେବ ସୁଭଦ୍ରାମଣି ଶ୍ରୀ ରାଧା। ଯେ ଭଗବାନ କହୁଛନ୍ତି ଭଗବତର ପଞ୍ଚମ ଅଧ୍ୟାୟରେ ଯେଉଁମାନେ ବହୁତ ଉନ୍ନତ ସ୍ତରର ସେମାନେ ସେମାନେ ପ୍ରକୃତି ପଣ୍ଡିତ। ସେ ପଣ୍ଡିତ କେଉଁ ସ୍ତରର ନା ସବୁଠି ସମଦର୍ଶନ କରନ୍ତି। ବିଦ୍ୟା ବିନୟ ସମ୍ପନ୍ନି ବ୍ରାହ୍ମଣୀ କବିହସ୍ତିନୀ ସୁନିଚୈବ ସଭା କେଚ ପଣ୍ଡିତା ସମଦର୍ଶନ। ଯଦିଓ ଭେଦ ରହିଛି କିନ୍ତୁ ଏ ଭେଦ ଭିତରେ ଗୋଟେ ସମଦର୍ଶନ ତାଙ୍କର ହେଉଛି କ'ଣ ନା ପରମାତ୍ମା ସବୁଠି ରହିଛନ୍ତି। ଏବଂ ସବୁ ଜୀବ ଯେ ବିଭିନ୍ନ ଭେରାଇଟି ଯେତେ ଜୀବ ଅଛନ୍ତି ତାଙ୍କ ନା କାହିଁକି ତାଙ୍କର ସମସ୍ତେ ଭଗବାନଙ୍କର ଅଂଶ। ଏଇଭଳି ଭାବରେ ସମଦର୍ଶନ ଏକା ପ୍ରକାର ଦର୍ଶନ ସେ କରନ୍ତି। ପୂର୍ବରୁ କୁହାଯାଇଛି ଜ୍ଞାନ ବିଜ୍ଞାନ ତୃତାତ୍ମା କୁଟସ୍ଥ ବିଜେନ୍ଦ୍ରିୟ ଯୁକ୍ତ ଇତ୍ୟୁଚ୍ଚ ଯୋଗୀ ସମଲଷ୍ଟ୍ରାସ୍ମକାଞ୍ଚନ ସେମାନେ ଦର୍ଶନ କରୁଛନ୍ତି। ସେ ଟେକା ପଥର ହଉ ବା ଲୁହା ମାନେ ସୁନା ହଉ ବା କ'ଣ ପଥର ହଉ ସବୁକିଛି ସେ ସମାନ ଭାବରେ ଦର୍ଶନ କରୁଛନ୍ତି। ଇଏ ହେଉଛି ସବୁ ଉନ୍ନତ ସ୍ତରର ଭକ୍ତର ଲକ୍ଷଣ। ତେଣୁ ଏଇ ଯେଉଁ ଉନ୍ନତ ସ୍ତରର ଭକ୍ତର ଲକ୍ଷଣ ଭକ୍ତିମୂଳ ଠାକୁର କହୁଛନ୍ତି ଯେ ଯେଉଁମାନେ ସେଇ ସ୍ତରକୁ ଗଲେଣି ସେମାନଙ୍କର ସେଇ ଯେ ମୁଁ ଯେଉଁ କହିଲି ବ୍ରହ୍ମ ସଂସ୍ପର୍ଶ ତା ପୂର୍ବ ସ୍ୱରୂପ କୁହାଯାଇଛି ସେଇ ବ୍ରହ୍ମ ସଂସ୍ପର୍ଶ ସୁଖ କିରୂପ ତାହା ସଂକ୍ଷେପତ ବୋଲି ଏଠାରେ ମୁଁ କହୁଛି। ସମାଧି ପ୍ରାପ୍ତ ଯୋଗୀର ଦୁଇଟି ବ୍ୟବହାର ଅଛି। ଯେଉଁମାନେ ମୁଁ କହିଲି ନା ଯେଉଁ ଆଠଟି ଅଷ୍ଟମ ଯୋଗ ରହିଛି ଅନ୍ତିମ ସ୍ତର ହେଉଛି ସମାଧି ସ୍ତର। ସେଇ ସ୍ତରକୁ ଯେଉଁମାନେ ଯାଉଛନ୍ତି ସମାଧି ପ୍ରାପ୍ତ ଯୋଗୀର ଦୁଇ ପ୍ରକାର ବ୍ୟବହାର ଅଛି ଆ ପରେ ସେଟା ବର୍ଣ୍ଣନା କରାଯିବ। ଅର୍ଥାତ୍ ଭାବ ଓ କ୍ରିୟା ଏ ଦୁଇଟା ବ୍ୟବହାର ଅଛି। ଗୋଟେ ହେଉଛି ଭାବ ଗୋଟେ ହେଉଛି କ୍ରିୟା। ତାର ଭାବ ବ୍ୟବହାରେ ତିନି ଆତ୍ମାକେ ସର୍ବଭୂତେ ଏବଂ ସର୍ବଭୂତକେ ଆତ୍ମା ଦର୍ଶନ କରେଣି ଏ ହେଉଛି ଭାବର ବ୍ୟବହାର। ସମସ୍ତ ପ୍ରକାରେ ଭଗବାନ ଦର୍ଶନ କରନ୍ତି ଭଗବାନଙ୍କୁ ସମସ୍ତଙ୍କୁ ଦର୍ଶନ କରନ୍ତି ଏବଂ କ୍ରିୟା ବ୍ୟବହାରେ ସମଦର୍ଶନ। ଏଇ ଯେଉଁ ସମଦର୍ଶନ ହେଲା ନା ଏଇଟା କ୍ରିୟା ବ୍ୟବହାର। ଏଇଟା ପର ଯେଉଁ ଦୁଇଟି ଶ୍ଳୋକ ଆସିବ ଆ ପରେ ଯେଉଁ ଦୁଇଟି ଶ୍ଳୋକ ବର୍ଣ୍ଣନା କରାଯିବ ସେଥିରେ ତାଙ୍କର ଭାବ ବିଷୟରେ ବର୍ଣ୍ଣନା କରାଯିବ। ସେ ସମାଧିପ୍ରାପ୍ତ ଯୋଗୀର ଭାବ କିଭଳି ଭାବରେ ଆ ପର ଶ୍ଳୋକ ଦୁଇଟିରେ ବର୍ଣ୍ଣନା କରାଯିବ ଏବଂ ତୃତୀୟ ଶ୍ଳୋକରେ ତାଙ୍କର କ୍ରିୟା ବର୍ଣ୍ଣନା କରାଯିବ ସେଭଳି କିଭଳି କିଭଳି କାର୍ଯ୍ୟ କରନ୍ତି। ଭଗବତ ଗୀତାରେ ବର୍ଣ୍ଣନା କରାଯାଇଛି ପ୍ରଥମେ ପଚାରିଛନ୍ତି ନା ସ୍ଥିତ ପ୍ରଜ୍ଞା ସକା ଭାଷା ସମାଧି ତ ସେ କେଶବ ସ୍ଥିତ ଦି କି ପ୍ରଭା ସହିତ କି ମାସିତ ବଜେଇ ଦେଇକି କିଭଳି ସେମାନେ କାର୍ଯ୍ୟ କରନ୍ତି ସେ ବର୍ଣ୍ଣନା କରାଯାଏ। ତେଣୁ ଏଠି ଆଉ ଥରେ ସେଟା ବର୍ଣ୍ଣନା କରାଯିବ ରାମାୟଣ କଥା ବିଷୟ ଦେବ। ଜୟ ଶ୍ରୀମଦ ଭଗବତ ଗୀତା କି ଜୟ ଶ୍ରୀ ଗୋପାଳ ମହାରାଜ କି ଜୟ ଶ୍ରୀ ଗୁରୁଦେବ କି ଅନନ୍ତ କୋଟି ବୈଷ୍ଣବୃନ୍ଦ କି ଗାଇ ଗୋପାଳ ଆଉ